ॐ नमो भगवते वासुदेवाय ॐ नमो भगवते वासुदेवाय श्रीमद्भागवतं दशमस्कन्ध अष्टादशाध्याय श्लोक 34 येषु राजाम्बिकापुत्रो तेषु राजाम्बिकापुत्रो भ्रातृपुत्रेषु दीनधीः भ्रातृपुत्रेषु दीनधीः समुनावर्तते नूनं समुनावर्तते नूनं दुष्पुत्रावसगो अन्धदृक् दुष्पुत्रावसगो अन्धदृक् तेषु राजाम्बिकापुत्रो भ्रातृपुत्रेषु दीनधीः समुनावर्तते नूनं दुष्पुत्रावसगो अन्धपुत्रो येषु राजाम्बिकापुत्रो भ्रातृपुत्रेषु दीनधीः समुनावर्तते नूनं दुष्पुत्रावसगो अन्धदृक् येषु राजाम्बिकापुत्रो भ्रातृपुत्रेषु दीनधीः समुनावर्तते नूनं दुष्पुत्रावसगो अन्धदृक् येषु राजाम्बिकापुत्रो भ्रातृपुत्रेषु दीनधीः समुनावर्तते नूनं दुष्पुत्रावसगो अन्धदृक् हरे कृष्ण कृष्णवृन्द ଆପଣମାନେ ଆମକୁ କଥାକୁ ସ୍ୱାଗତ ଜଣାଉଛୁ। ଆମେ ଗତକାଲି 33 ଶ୍ଳୋକ ପାଠ କରିଥିଲେ, ଏ 32 ଶ୍ଳୋକ ପାଠ କରିଥିଲେ। 33 ଶ୍ଳୋକ ଏକ ଆମେ କହିଦେଇଥିଲେ କଥାରେ, ତେଣୁ ଆଉ ସେଟାକୁ ପାଠ କଲେ ନାହିଁ। 33 ଶ୍ଳୋକରେ କୁହାଯାଇଥିଲା, ପିତୃ ଉପରତେ ବାଳା ସହ ମାତ୍ରା ସୁ ଦୁଃଖିତା ଆନିତା ସୁପରଂ ରାଜା ବସନ୍ତ ଏଇତି ସୁଶ୍ରୁମ। ଏ ଭଗବାନ କହିଲେ ଅକ୍ରୁରଙ୍କୁ, ପାଣ୍ଡୁଙ୍କର ଚାଲିଯିବା ପରେ ପିତୃ ଉପରିତେ ବାଳା ସହ ମାତ୍ରା ସୁ ଦୁଃଖିତା, ମାତା କୁନ୍ତୀଙ୍କ ସହିତ ପିଲାମାନେ ଯେଉଁ 5 ଜଣ ପିଲା ଥିଲେ, ଏମାନେ ବହୁତ ଦୁଃଖରେ ଆଣିତା ସ୍ୱପୁରମ ରାଜା, ଇଏ ଧୃତରାଷ୍ଟ୍ର ତାଙ୍କୁ ଆଣିଥିଲେ, ନିଜ ହସ୍ତିନାପୁରକୁ ଆଣିଥିଲେ। ଆଣିକରି ବସନ୍ତ ଏତେ ସୁଶ୍ରୁମ, ସେ ସେଠି ଥିଲେ ବୋଲି ଆମେ ଏତିକି ଶୁଣିଛୁ। ଏଇଠୁ ଜଣାପଡ଼ୁଛି ସେ ଭଗବାନ ତାଙ୍କ ସହିତ ଦେଖା ସାକ୍ଷାତ ହେଇନି, ଖାଲି ଏତିକି ଶୁଣିଛନ୍ତି ସେ ଭଗବାନ, ସେ ସବୁ ଜାଣନ୍ତି। କିନ୍ତୁ ଏଇଟାକୁ ଆମେ କଥାରେ କହିଦେଇଥିଲୁ କାଲି, ତେଣୁ ଆଉ ଏଇ ଶ୍ଳୋକ ଟିକେ ଆଲୋଚନା କଲେ ନାହିଁ। ତେଣୁ ଏଇଠି କୁହାଯାଉଛି, ତେଷୁ ରାଜା ଅମ୍ବିକା ପୁତ୍ର, ତେଣୁ ଇଏ ଯେଉଁ ରହିଛନ୍ତି ମହାଭାରତରେ ସବୁ ବର୍ଣ୍ଣନା କରାଯାଇଛି ବିସ୍ତାର ଭାବରେ, ଏମାନେ ସବୁ ଯେଉଁ ରହିଛନ୍ତି, ଏମାନେ ହେଲେ ଯେଉଁ ରହିଛି ଶାନ୍ତନୁ, ଶାନ୍ତନୁଙ୍କର ରହୁଛନ୍ତି, ତାଙ୍କର ଯଦିଓ ଗଙ୍ଗାଙ୍କୁ ବିବାହ କରିଥିଲେ, ତାଙ୍କର ପୁତ୍ର ହେଉଛନ୍ତି ଭୀଷ୍ମ, ଯାହାଙ୍କ ନାମ ଥିଲା ଦେବବ୍ରତ। କିନ୍ତୁ ଯେତେବେଳେ ସେ ସତ୍ୟବତୀଙ୍କୁ ବିବାହ କଲେ, ସେତେବେଳେ ସେ ପ୍ରତିଜ୍ଞା କଲେ ଯେ ମୁଁ ବିବାହ କରିବି ନାହିଁ, କାହିଁକିନା ତାଙ୍କର ସତ୍ୟବତୀଙ୍କ ପିତା ଚାହୁଁଥିଲେ ଯେ ତାଙ୍କର ଯେଉଁ ସତ୍ୟବତୀଙ୍କର କନ୍ୟାଙ୍କର ପୁତ୍ର ରାଜା ହେବେ। ତେଣୁ ଭୀଷ୍ମ ଯଦି ତାଙ୍କର ପିଲାମାନେ, ଭୀଷ୍ମ ରାଜା ନହେଲେ ମଧ୍ୟ ତାଙ୍କର ପିଲାମାନେ କାଳେ କ୍ଲେମ୍ କରିପାରନ୍ତି, ସେଥିପାଇଁ ଭୀଷ୍ମଦେବ ତାଙ୍କୁ ଆଶ୍ୱାସନା ଦେଲେ, ପ୍ରତିଜ୍ଞା କଲେ ଯେ ସେ ବିବାହ କରିବେ ନାହିଁ, ତେଣୁ ତାଙ୍କର କୌଣସି ବଂଶ ଆସିବେ ନାହିଁ। ତେଣୁ ସେ ବିବାହ ଦେଲେ, ସତ୍ୟପତିଙ୍କୁ ବିବାହ କଲାପରେ ତାଙ୍କର ଦୁଇ ପୁତ୍ର ଯାହା ହୋଇଥିଲେ, ଅମ୍ବେ ବିଚିତ୍ର ବୀର୍ଯ୍ୟ ଏବଂ ଚିତ୍ରସେନ ବୋଧେ ନା କ'ଣ, ତେଣୁ କିନ୍ତୁ ସିଏ ତ ମୃତ୍ୟୁବରଣ କଲେ, ଏ ଖାଲି ବିଚିତ୍ର ବୀର୍ଯ୍ୟ ରହିଲେ, ବିଚିତ୍ର ବୀର୍ଯ୍ୟଙ୍କର କୌଣସି ସନ୍ତାନ ଯାହାତ ହେଲା ନାହିଁ, ସେ ମୃତ୍ୟୁବରଣ କଲେ। ମୃତ୍ୟୁବରଣ କଲା ପରେ ସତ୍ୟବତୀ ତାଙ୍କର ପୁତ୍ର ଯେତେବେଳେ ବିବାହ କରିନଥିଲେ ସେ ସମୟରେ ପରାଶର ମୁନିଙ୍କ ସଙ୍ଗ କରିକି ତାଙ୍କ ପୁତ୍ର ଯାହା ଦେଖିଲେ ସେ ବ୍ୟାସଦେବ ଭଗବାନଙ୍କର ଅବତାର। ପରାଶର ମଧ୍ୟ ବହୁତ ଉନ୍ନତ ସ୍ଥିତିରେ ଜଣେ ଥିଲେ ଯୋଗୀ, ବହୁତ ଉନ୍ନତ ସ୍ଥିତିରେ ତାଙ୍କର ଭଗବାନ ଆସିଲେ ସେଥିପାଇଁ ବ୍ୟବସ୍ଥା ହେଲା। ସତ୍ୟବତୀଙ୍କର ସଙ୍ଗ କରିକି ପୁତ୍ର ଯାହା ଥିଲେ ହେଉଛନ୍ତି କ'ଣ ତାଙ୍କୁ କହନ୍ତି ଦୈପାୟନ, ଗୋଟେ ଦ୍ୱୀପରେ ତାଙ୍କର ଜନ୍ମ ହୋଇଥିଲା, ତେଣୁ ତାଙ୍କ ନାଁ ହେଲା ଦୈପାୟନ ବ୍ୟାସ। ତେଣୁ ବ୍ୟାସଦେବଙ୍କୁ ସେ ସ୍ମରଣ କଲେ, ମାତା ସତ୍ୟବତୀ ସ୍ମରଣ, ମାତା ଆସିକରି ମାତାଙ୍କୁ କହିବାରୁ ସେ ଆସିଲେ। ଏଇ ଯେଉଁ ଭ୍ରାତୃ ପତ୍ନୀ ଅଛନ୍ତି ଅମ୍ବିକା, ଅମ୍ବିକାଙ୍କ ସହିତ ସଙ୍ଗ କରିଥିଲେ, ସଙ୍ଗ କରିବାରୁ ଏ ଧୃତରାଷ୍ଟ୍ର ଜାତ ହୋଇଥିଲେ। କିନ୍ତୁ ଅମ୍ବିକା ଯେତେବେଳେ ଦେଖିଥିଲେ ବ୍ୟାସଦେବ ତାଙ୍କର ତେଜ ଦେଖିକରି ଆଖି ବୁଜି ଦେଇଥିଲେ, ସେଇଥିପାଇଁ ବ୍ୟାସଦେବ କହିଲେ ଇଏ ତାଙ୍କର ଯେଉଁ ପୁତ୍ର ହେବ ଇଏ ଅନ୍ଧ ହେବ। ତେଣୁ ଏ ଅନ୍ଧପୁତ୍ର ଯାହା ଥିଲେ ଧୃତରାଷ୍ଟ୍ର, ପୁଣି ତାର ସତ୍ୟବତୀ ତାଙ୍କୁ ପୁଣି କହିଲେ ନାହିଁ ତାହେଲେ ଆମର ଗୋଟେ ରାଜା ହେବେ ନା, ଅନ୍ଧପୁତ୍ର କ'ଣ ରାଜା ହେବ କି କହିକିରି ପୁଣି ଆଉ ଯେଉଁ ରହିଥିଲେ ଅମ୍ବାଳିକା, ଅମ୍ବିକା ଅମ୍ବା ଅମ୍ବିକା ଅମ୍ବାଳିକା ତିନି ଜଣ ହେଉଛନ୍ତି ତିନି ଭଉଣୀ, ଏମାନେ ହେଉଛନ୍ତି କାଶୀରାଜଙ୍କର କନ୍ୟା। ଭୀଷ୍ମଦେବ ତାଙ୍କୁ ଆଣିଥିଲେ ବିଚିତ୍ର ବୀର୍ଯ୍ୟଙ୍କ ବିବାହ ପାଇଁକିରି, ସେ ଯାଇକିରି ତାଙ୍କୁ ଯେଉଁ ରହିଛନ୍ତି ସ୍ୱୟଂବର ହେଉଥିଲା, ସେ ସ୍ୱୟଂବରରୁ ତାଙ୍କୁ ଘିନି ଆସିଥିଲେ, ଏତେ ଶକ୍ତି ଥିଲା ତାଙ୍କର। କିନ୍ତୁ ଅମ୍ବାଙ୍କୁ ଯେତେବେଳେ ସେ ଆଣିଲେ, ଅମ୍ବା ଚାହିଁଲେ ତାଙ୍କୁ ବିବାହ କରିବା ପାଇଁ ଭୀଷ୍ମଦେବଙ୍କୁ, ଭୀଷ୍ମଦେବ ତ ଶପଥ ନେଇଛନ୍ତି ଏମିତି, ତା ପାଇଁକି ମଧ୍ୟ ବହୁତ ଗୋଟେ ଘଟଣା ହୋଇଛି। ଏମିତିକି ତାଙ୍କର ଗୁରୁଦେବ ଯେଉଁ ପରଶୁରାମଙ୍କ ସହିତ ମଧ୍ୟ ଯୁଦ୍ଧ କରିବାକୁ ପଡ଼ିଛି ଭୀଷ୍ମଦେବଙ୍କର, ଅମ୍ବା କହିଲେ ଯାଇକି ତାଙ୍କୁ ପ୍ରାର୍ଥନା କଲେ ମୋତେ ମୋର ହାତ ଧରିଲେ ମୋତେ ବିବାହ କରୁନାହାନ୍ତି। ତେଣୁ ଯାହାବି ହଉ ଏଇଭଳି ଭାବରେ ସେ ଅମ୍ବା ଶରୀର ତ୍ୟାଗ କରି ପୁଣି ଆସିଲେ କ'ଣ ହେଇକିରି ଶିଖଣ୍ଡି, ଶିଖଣ୍ଡି ହେଇକି ଆସିଲେ, ଶିଖଣ୍ଡି ଠିଆ ହେବାରୁ ଅର୍ଜୁନ ଭୀଷ୍ମଦେବଙ୍କୁ ହତ୍ୟା କରିବେ, ଏସବୁ ଘଟଣା ସବୁ ଅଛି। ଯାହାବି ହଉ ଅମ୍ବା ତ ବିବାହ କଲେ ନାହିଁ, ଏଇ ରହିଗଲେ। ଅମ୍ବିକାଙ୍କର ପୁତ୍ର ହେଲେ ଧୃତରାଷ୍ଟ୍ର। ତାହାପରେ ଯେତେବେଳେ ସତ୍ୟବତୀ ପୁଣି ଥରେ କହିଲେ, ଅନୁରୋଧ କଲେ, ଅମ୍ବାଳିକାଙ୍କ ସହିତ ସଙ୍ଗ କରିକିରି ପାଣ୍ଡୁ ଯାହାତ ହେଲେ, କିନ୍ତୁ ଅମ୍ବାଳିକା ଯଦିଓ ଆଖି ବୁଝିନଥିଲେ କିନ୍ତୁ ତାଙ୍କର ଯେଉଁ ତେଜ ଦେଖିକି ସେ କ'ଣ ପାଣ୍ଡୁ ହୋଇଯାଇଥିଲେ, ଧୂସର ରଙ୍ଗ ହୋଇଗଲା, ପେଲ୍ ହୋଇଗଲେ, ଧୂସର ହୋଇଗଲେ, ସେଥିପାଇଁ ତାଙ୍କର ପୁତ୍ର ହେଲେ ପାଣ୍ଡୁ। କିନ୍ତୁ ପ୍ରସିଦ୍ଧ ଯୋଦ୍ଧା ଥିଲେ ପାଣ୍ଡୁଙ୍କର ପୁତ୍ରମାନେ, ଏମାନେ ସବୁ ଆମେ ଗତକାଲି କହିଥିଲେ ପାଣ୍ଡବ ପାଞ୍ଚ ଜଣ ସବୁ ଆସୁଛନ୍ତି। ତେଣୁ ଆଉ ଥରେ ସିଏ ବ୍ୟାସଦେବ କହିଲେ, ଏ ଯେହେତୁ ଇଏ ମଳିନ ହୋଇଗଲେ ତେଣୁ ପୁତ୍ର ତାଙ୍କର ମଧ୍ୟ ପାଣ୍ଡୁ ହୋଇକି ବାହାରିବେ, ଧୂସର ରଙ୍ଗର ବାହାରିବେ। ତେଣୁ ପୁଣି ଥରେ ସେ ଅନୁରୋଧ କଲେ ସତ୍ୟବତୀ, ସତ୍ୟବତୀ ଅନୁରୋଧ କଲେ, ଅମ୍ବିକାଙ୍କୁ କହିଲେ ତୁମେ ସଙ୍ଗ କର ଏଥରିକ ବ୍ୟାସଦେବଙ୍କର। କିନ୍ତୁ ବ୍ୟାସଦେବଙ୍କ ସଙ୍ଗ କରିବା ପାଇଁ ଭୟ କଲେ ଅମ୍ବିକା, ତେଣୁ ତାଙ୍କର ଜଣେ ଦାସୀଙ୍କୁ କହିଲେ ବ୍ୟାସଦେବଙ୍କର ସଙ୍ଗ କରିବା ପାଇଁ। ତେଣୁ ସେ ଦାସୀଙ୍କର ପୁତ୍ର ହେଲେ ଇଏ ହେଉଛନ୍ତି କିଏ ଯମରାଜ, ସ୍ୱୟଂ ଜଣେ ମହାଜନ ବିଦୁର ଉପରେ ଆସିଲେ। ଆମେ ଏଇଟା କହିଥିଲେ ଆଗରୁ ମାଣ୍ଡବ ମୁନିଙ୍କ ଅଭିଶାପ ପରେ ସେ ଶୂଦ୍ର ହୋଇଥିଲେ, ଶହେ ବର୍ଷ କାଳ ଯମରାଜଙ୍କର କାର୍ଯ୍ୟ ଚଳାଉଥିଲେ, ପିତୃମାନଙ୍କର ଯେ ମୁଖ୍ୟ ଅର୍ଜମା ସେ କାର୍ଯ୍ୟ ଚଳାଉଥିଲେ, ଇଏ ଆସିକରି ଏଠି ଭଗବାନଙ୍କ ଲୀଳାରେ ସାମିଲ ହୋଇଥିଲେ। ତେଣୁ ଏଇଭଳି ଭାବରେ ଯେଉଁ ଅମ୍ବିକା ପୁତ୍ର ଏଠି କୁହାଯାଉଛି, ତେସୁ ରାଜା ଅମ୍ବିକା ପୁତ୍ର, ଅମ୍ବିକା ପୁତ୍ର ରାଜା ନୁହନ୍ତି, କିନ୍ତୁ ସିଏ ଯେହେତୁ ପାଣ୍ଡୁ ରାଜା ହେଲେ, କିନ୍ତୁ ପାଣ୍ଡୁ ଯେତେବେଳେ ଚାଲିଗଲେ ବଣକୁ ଚାଲିଯାଇଥିଲେ ସେହି ସମୟରେ ଇଏ ରହିଥିଲେ ରାଜା ହୋଇଥିଲେ, ଖାଲି ଚଳିବା ପାଇଁ କାର୍ଯ୍ୟ ଚଳା ବୈଠକ ଭଳି କାର୍ଯ୍ୟ ଚଳା ଭଳି ରାଜା ହୋଇଥିଲେ, କିନ୍ତୁ ସେ ଶାସନ ଛାଡ଼ୁନାହାନ୍ତି। ତାଙ୍କର ପୁତ୍ର ବର୍ତ୍ତମାନ ପାଣ୍ଡୁଙ୍କର ପୁତ୍ର ବର୍ତ୍ତମାନ ରାଜ୍ୟଭାର ନେବା ପାଇଁ ଯୋଗ୍ୟ, କିନ୍ତୁ ହେଲେ ମଧ୍ୟ 14 ବର୍ଷରୁ ଉର୍ଦ୍ଧ ହୋଇଗଲାଣି ତାଙ୍କୁ ଯୁଧିଷ୍ଠ ମହାରାଜଙ୍କୁ, କିନ୍ତୁ ସେ ରାଜ୍ୟ ଦେଉନାହାନ୍ତି, ନିଜେ ରାଜା ହୋଇଛନ୍ତି, ଯେଉଁ ତାଙ୍କ ରାଜା ହେବାର ଯୋଗ୍ୟତା ନାହିଁ କିନ୍ତୁ ଚାହୁଁଛନ୍ତି ରାଜା ହେବା ପାଇଁ। ରାଜା ଯେଉଁ ପ୍ରଲୋଭନ ରହିଛି କିଏ ତ୍ୟାଗ କରିପାରିବ, ଏଭଳି ପ୍ରଲୋଭନ ରହିଛି ବର୍ତ୍ତମାନ ଯୁଗରେ ମଧ୍ୟ। ରାଜା ଶାସନ ଚାଲିଗଲେ ମଧ୍ୟ ମନ୍ତ୍ରୀମାନେ ମଧ୍ୟ ଚାହୁଁନାହାନ୍ତି ପଦତ୍ୟାଗ କରିବା ପାଇଁ, ଯେମିତିକି ମୃତ୍ୟୁ ସମୟ ପର୍ଯ୍ୟନ୍ତ ରହୁଛନ୍ତି ସେଠି, ଚିନ୍ତା କରୁନାହାନ୍ତି ଆମେ ବୟସ ହୋଇଗଲା ଆମେ ବାନପ୍ରସ୍ତ ନେବା, ଏସବୁ କଥା ଚିନ୍ତା ନାହିଁ। ରାଜନୀତିରେ ମୃତ୍ୟୁ ସମୟ ପର୍ଯ୍ୟନ୍ତ ରହୁଛନ୍ତି, ଏ କଥା ବୈଦିକ ଜ୍ଞାନ ଅଛି ଯେଉଁମାନଙ୍କୁ ସେମାନେ କହିପାରିବେ ସିନା, ଅନ୍ୟମାନେ ଜାଣିପାରିବେ ନାହିଁ। ତେଣୁ ଯାହା ହେଉ ରାଜା ଅମ୍ବିକା ପୁତ୍ର ଭାତୃପୁତ୍ରେଷୁ ଦିନଦି ଭାତୃ ଭ୍ରାତୃ କହିଲେ ଏଇ ପାଣ୍ଡୁ ପାଣ୍ଡୁଙ୍କର ପୁତ୍ର ପାଞ୍ଚ ଜଣ ଆସିକି ଅଛନ୍ତି, ଆମେ ଗତକାଲି କହିଥିଲୁ ସେ ବିଷୟରେ। ତେଣୁ ଏଇ ଯେଉଁ ପୁତ୍ରମାନେ ଅଛନ୍ତି ଦିନଦି ବହୁତ ଦୁଃଖରେ ସେମାନେ ଅଛନ୍ତି, କାରଣ ଇଏ ପାଣ୍ଡୁ ଯେଉଁ ରହିଛନ୍ତି କିଏ ଯେଉଁ ଧୃତରାଷ୍ଟ୍ର, ଏ ସବୁବେଳେ ତାଙ୍କର ଭେଦଭାବ କରୁଛନ୍ତି ଭେଦଭାବ। ସେଥିପାଇଁ କହିଲେ ଭଗବତ ଗୀତାର ଆରମ୍ଭରେ କହିଲେ କ'ଣ ଧର୍ମକ୍ଷେତ୍ରେ କୁରୁକ୍ଷେତ୍ରେ ସମବେତା ଯଦି ସବା ମାମକା ପାଣ୍ଡବା ଶୈବ କିମ କୁରୁଭକ୍ତ ମାମକା, ଏ ତାଙ୍କର ଭେଦ ସେଇଠି ରହିଛି। ମାମକା ବୋଲି କହିଲେ କୌରବମାନଙ୍କୁ କହିଲେ ମାମକା, ପାଣ୍ଡବମାନଙ୍କୁ ଅଲଗା କହିଲେ ମାମକା ପାଣ୍ଡବା ଶୈବ। ମୂଳରୁ ଭେଦ ଦେଖିକି ଆସୁଛନ୍ତି, ଭଗବାନ ତାଙ୍କୁ କହିବେ ତୁମେ ସମାନ ବ୍ୟବହାର କର, ଭେଦ କର ନା, ଏସବୁ ଆପଣଙ୍କ ହାତରେ ପଠାଇବେ, ମେସେଜ ପଠାଇବେ, ଅଣଚାଶ ହଜାର ସବୁ ବର୍ଣ୍ଣନା କରାଯିବ। ତେଣୁ ସମୌନ ବର୍ତ୍ତତେ ନୂନଂ, ନିଶ୍ଚିନ୍ତ ଭାବରେ ଭଗବାନ ଜାଣିଛନ୍ତି ମାନେ ଭଗବାନ ଅଜଣା ଶୁଣିଛନ୍ତି, ସାରା ପୃଥିବୀ ସାରା ଲୋକ ସବୁ କଥା ହେଉଛନ୍ତି ଯେ ଏହିଭଳି ଭାବରେ ଧୃତରାଷ୍ଟ୍ର ବ୍ୟବହାର ଠିକ୍ ଭାବରେ କରୁନାହାନ୍ତି। ତେଣୁ ସେ କଥା ଆସିଗଲା ଭଗବାନ ପାଖକୁ ମଧ୍ୟ ଆସିଗଲା। ତେଣୁ ସୁଶ୍ରୁମ ବୋଲି କହିବେ, ଆ ପୂର୍ବରୁ କହିଲେ ସୁଶ୍ରୁମ, ମୁଁ ଶୁଣିଛି, ଏଇଟା ଶୁଣିଛି ମାନେ ତୁଣ୍ଡବାହିତ ଯେଉଁ କୁହାଯାଏ, ତୁଣ୍ଡବାହିତ ସହସ୍ର କୋଷ, ତେଣୁ ତୁଣ୍ଡରେ ତୁଣ୍ଡରେ ସବୁ କଥା ଆସି ପହଞ୍ଚିଗଲାଣି। ଆମର ଗୋଟେ କଥା କୁହାଯାଏ, ଯେଉଁ କଥାକୁ ଆମେ ନିଜେ ଜାଣିଛେ ସେଇଟାକୁ ଯଦି ଆମେ ନ କହିବା କେହି ଜାଣିପାରିବେ ନାହିଁ। ଯେତେବେଳେ ଦୁଇ ଜଣ ହୋଇଗଲା, ଚାରି କାନ ହୋଇଗଲା, ସେତେବେଳେ ସେ ଯେତେବେଳେ ତାକୁ କହିବ ଦ୍ୱିତୀୟ ଜଣ ବ୍ୟକ୍ତିକୁ କହିବ ଏଇଟା ସିକ୍ରେଟ୍ ରଖିବ, କାହାକୁ କହିବ ନାହିଁ, ତାପରେ ସିକ୍ରେଟ୍ଟା ଆଉ ବାହାରିଗଲା, ପଦାର ପଡ଼ିଗଲା, ସେ ଜଣକୁ କହିବ ଏଇଟାକୁ କାହାକୁ କହିବ ନାହିଁ, ଏଇଟା ସିକ୍ରେଟ୍ ରଖିବ, ସିଏ ଆଉ ଜଣେ କହିବେ ଏଇଟା ସିକ୍ରେଟ୍ ରଖିବ, କାହାକୁ କହିବ, ଏଇଭଳି ଭାବରେ ସମସ୍ତ ବ୍ୟକ୍ତି ଜାଣିଯିବେ ଏ କଥା। ତୁଣ୍ଡ ବାହିତ ସହସ୍ର କୋଷ, ତେଣୁ ଏଇଭଳି ଭାବରେ ସମନ ବର୍ତ୍ତତେ ନୂନଂ, ନିଶ୍ଚିନ୍ତ ଭାବରେ ସେ ସମ ବ୍ୟବହାର କରୁନାହାନ୍ତି। ପ୍ରକୃତରେ ଦେଖିବାକୁ ଗଲେ ଇଏ ଯେଉଁ ହେଉଛନ୍ତି ପାଣ୍ଡବ ପୁତ୍ରମାନେ ରାଜପୁତ୍ର ହେବା କଥା, ରାଜପୁତ୍ର ଅନ୍ତପକ୍ଷେ ସେମାନେ ଯିଏ ଯେଉଁ ଯୁଧିଷ୍ଠିର ମହାରାଜ ଜ୍ୟେଷ୍ଠ ଥିଲେ, ଖାଲି ଯେ ଜ୍ୟେଷ୍ଠ ଥିଲେ ତା ନୁହଁ, ତାଙ୍କର ସବୁ ପ୍ରକାର ଥିଲା, ତାଙ୍କର ପ୍ରତିଭା ସବୁ ଥିଲା, ରାଜା ହେବାର ପ୍ରତିଭା ସବୁ, ଧର୍ମପୁତ୍ର ସିଏ, ଧର୍ମପୁତ୍ର ପୂର୍ବରୁ ସବୁ ପରୀକ୍ଷା ପରୀକ୍ଷା ହୋଇଯାଇଛି, ବହୁତ କଥା ହୋଇଯାଇଛି। ତାପରେ ଇଏ ଯେଉଁ ରହିଛନ୍ତି, ଯଦିଓ ପାଣ୍ଡୁଙ୍କର ଜ୍ୟେଷ୍ଠ ପୁତ୍ର ଏବଂ ବୟସରେ ମଧ୍ୟ ବଡ଼, ଧୃତରାଷ୍ଟ୍ରଙ୍କ ପୁତ୍ର ଦୁର୍ଯ୍ୟୋଧନଙ୍କ ଠାରୁ ମଧ୍ୟ ସେ ବଡ଼ ବୟସରେ, ତେଣୁ ସେ ରାଜ ଯେଉଁ ରାଜପୁତ୍ର ବା ଯେଉଁ କହନ୍ତି ଯୁବରାଜ ହେବା କଥା, କିନ୍ତୁ ସେ ତାଙ୍କୁ ଯୁବରାଜ କରୁନାହାନ୍ତି, ନିଜେ ରାଜା ରହିଛନ୍ତି। ତେଣୁ ସମନ ବର୍ତ୍ତତେ ନୂନ, ତାଙ୍କର ଶହେ ପୁତ୍ର ଅଛନ୍ତି, ଶହେ ପୁତ୍ର ଅଛନ୍ତି, ଏଣେ ଯେ ପାଞ୍ଚ ପୁତ୍ରଙ୍କୁ ସବୁ ପ୍ରକାର ହୀନ ଦୃଷ୍ଟିରେ ବ୍ୟବହାର କରୁଛନ୍ତି। ଆଉ କୌରବମାନେ ଯେଉଁ ରହିଛନ୍ତି, ଦୁର୍ଯ୍ୟୋଧନ ଇତ୍ୟାଦି ଶହେ ପୁତ୍ର ଯେଉଁ ରହିଛନ୍ତି, ଏମାନେ ସବୁ ପାଣ୍ଡବମାନଙ୍କୁ ହତ୍ୟା କରିବା ପାଇଁ ଚକ୍ରାନ୍ତ ଚଳିଛନ୍ତି, ଛୋଟ ପିଲାଦିନରୁ ସବୁ ଚକ୍ରାନ୍ତ ଚାଲିଛି, କେମିତି ତାଙ୍କୁ ହତ୍ୟା କରିବା, କେମିତି ହତ୍ୟା କରିବା, ଆମେ ରାଜା ହେବା, ରାଜା ହେବା ପାଇଁ କେତେ ଜଣଙ୍କୁ ହତ୍ୟା କରିବା ପାଇଁ ମଧ୍ୟ ପଶ୍ଚାତପଦ ହେଉନାହାନ୍ତି। ଭାଇ ଭାଇଙ୍କର ପୁତ୍ର ହେଲେ ମଧ୍ୟ, ନିଜ ଭାଇ ହେଲେ ମଧ୍ୟ ତାଙ୍କୁ ହତ୍ୟା କରିବା ପାଇଁ ପଶ୍ଚାତପଦ ହେଉନାହାନ୍ତି। ଇଏ ସବୁ ଅସୁର ସ୍ୱଭାବ, ଅସୁର ସ୍ୱଭାବ ସମ୍ପନ୍ନ ଯେଉଁ ଭଗବତ ଗୀତା ଷୋଡ଼ଶାଧ୍ୟାୟରେ ଭଗବାନ କହିଲେ, ଏସବୁ ଦେଖିବା ଦୁର୍ଯ୍ୟୋଧନ ଇତ୍ୟାଦି ଯେଉଁ ଶହେ ଭାଇ ରହିଛନ୍ତି, ତାଙ୍କର ଏହିଭଳି ଭାବରେ ସ୍ୱଭାବ ସବୁ ରହିଛି। ଭଗବତ ଗୀତା ଷୋଡ଼ଶାଧ୍ୟାୟରେ ଭଗବାନ କହିଲେ, ଅସୌମୟା ହାତ ଶତ୍ରୁ ହନିଷେ ଚା ପରାନପି ଈଶ୍ୱରମ୍ ହମ୍ ଭୋଗୀ ସିଦ୍ଧ ହୋମ୍ ବଳବାନ ସୁଖୀ। ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତି ଲୋକମାନଙ୍କ ଭିତରେ ଏହିସବୁ ଦେଖିବା, ଦେଖିବା ପାଇଁ ସମସ୍ତେ ଦୁଇ ଜଣ ମଣିଷ ଭଳିଆ ରହିଥିବେ ନୁହଁ, ଅସୁର ତାଙ୍କର ଚାରିଟି ମୁଣ୍ଡ ହୋଇଯାଇଥିବ ବା ଏସବୁ କଥା, ଏସବୁ ନୁହଁ, ଆମ ଭଳି ଦେଖିବା ପାଇଁ ଜେଣ୍ଟଲମ୍ୟାନ୍, ସେମାନେ ବହୁତ ଜେଣ୍ଟଲମ୍ୟାନ୍, ବାହାରକୁ ଦେଖିଲେ ସେମାନେ ସବୁ ବହୁତ ସଭ୍ୟ ମାନବ ବୋଲି କୁହାଯିବ, ସମାଜ ଚକ୍ଷୁରେ ଏମାନେ ସବୁ ସଭ୍ୟ ମାନବ। କିନ୍ତୁ ଯେଉଁମାନେ ଏ ଶାସ୍ତ୍ର ଚକ୍ଷୁ, ଧୃତରାଷ୍ଟ୍ର ଥିଲେ ଅନ୍ଧ, ଧୃତରାଷ୍ଟ୍ର ଥିଲେ ଅନ୍ଧ, ତାଙ୍କର ଅନ୍ଧ ଥିଲେ ମଧ୍ୟ ଜଣେ ଅନ୍ଧ ହେଲେ ମଧ୍ୟ ଜଣେ ଶାସ୍ତ୍ର ଚକ୍ଷୁ ସାହାଯ୍ୟରେ ଦେଖିପାରିବ। ଜଣେ ଯଦି ଗୁରୁ ଗ୍ରହଣ କରିବ, ଶାସ୍ତ୍ରକୁ ଗ୍ରହଣ କରିବ, ଇଏ ହେଉଛି ଶାସ୍ତ୍ର ଶାସ୍ତ୍ର ଜନିତ୍ୱାତ୍। ଇଏ ଗୋଟେ ବ୍ରହ୍ମସୂତ୍ର ରହିଛି, ଭଗବାନଙ୍କୁ ଶାସ୍ତ୍ର ମାଧ୍ୟମରେ ଜାଣିବା। ଏବଂ ଶାସ୍ତ୍ର ହେଉଛି ଚକ୍ଷୁ ଭଳି, ଶାସ୍ତ୍ର ହେଉଛି ଦିବ୍ୟ ଚକ୍ଷୁ ସେ ପ୍ରଦାନ କରନ୍ତି ଶାସ୍ତ୍ର। ଆମର ଯେଉଁ ଚକ୍ଷୁ ରହିଛି, ଚକ୍ଷୁ ମାଧ୍ୟମରେ ଆମେ କିଛି ଜାଣିପାରିବା ନାହିଁ। ତେଣୁ ଗୁରୁଦେବଙ୍କର ଶରଣରେ ଗଲେ ଗୁରୁଦେବ ଏ ଚକ୍ଷୁକୁ ଉନ୍ମୀଳନ କରନ୍ତି, ସେ କହିଦିଅନ୍ତି କେମିତି ଆମେ ଜାଣିବା, କେଉଁ ବସ୍ତୁକୁ ଜାଣିବା କେମିତି ବସ୍ତୁ। ଚକ୍ଷୁ ସାହାଯ୍ୟରେ ସେ ଉନ୍ନତ ଚକ୍ଷୁ ପ୍ରଦାନ କରନ୍ତି। ତେଣୁ ଯେଉଁମାନଙ୍କର ଚକ୍ଷୁ ଥିଲେ ମଧ୍ୟ ଯେଉଁମାନଙ୍କର ଶାସ୍ତ୍ର ଜ୍ଞାନ ନାହିଁ ସେମାନେ ଅନ୍ଧଭଳି। ଶାସ୍ତ୍ର ହେଉଛି ଗୋଟେ ଚକ୍ଷୁ ଭଳି। ସେଥିପାଇଁ ଭାଗବତ ଗୋଟେ ଶ୍ଳୋକ କହିଛନ୍ତି, ତ୍ୱଂ ଭକ୍ତିଯୋଗ ପରିଭାବିତ ଉତ୍ସରୋଜ ଆସେ ଶ୍ରୁତକ୍ଷିତ ପଥ ଅନୁନାଥ ପୁଂସା। ଶ୍ରୁତେକ୍ଷିତ ପଥ, ଆମେ କ'ଣ ଚକ୍ଷୁ ମାଧ୍ୟମରେ ଦେଖିଦେବା ନା ଅନ୍ୟମାନଙ୍କ ଦ୍ୱାରା ଶୁଣିକରି ଆମେ ଜାଣିଯିବା କଥା ଘଟଣା? ଅନ୍ଧମାନଙ୍କଠାରୁ ଅନ୍ୟ ଅନ୍ଧମାନେ ବାଟ ବତେଇଲେ କ'ଣ ହେବ? ଅନ୍ଧମାନଙ୍କୁ ଅନ୍ୟ ଅନ୍ଧ ଜଣେ ବାଟ ବତେଇବ, କ'ଣ ହେବ ତା'ର ଫଳ? ତେଣୁ ଆମେ ଜାଣିବା ପାଇଁ ହେଲେ ଜଣେ ଚକ୍ଷୁ ଥିବା ବ୍ୟକ୍ତି ପାଖକୁ ଯିବାକୁ ପଡ଼ିବ। ଚକ୍ଷୁ ଥିବା ବ୍ୟକ୍ତି କିଏ? ଭଗବାନ କହିଲେ ତଦ୍ବିଧି ପ୍ରଣିପାତେନ ପରିପ୍ରଶ୍ନ ସେବୟା ଉପଦେକ୍ଷତି ଯେ ଜ୍ଞାନ ଜ୍ଞାନୀ ନ ତତ୍ତ୍ୱଦର୍ଶୀନ। ସେ ଚକ୍ଷୁ ତତ୍ତ୍ୱଦର୍ଶୀ ବା ସେ ଚକ୍ଷୁ ବୋଲି କେମିତି ଜାଣିବା ନା? ସେ ହେଉଛନ୍ତି ଜ୍ଞାନୀ, ସବୁ ଜ୍ଞାନ ତାଙ୍କର ରହିଛି, ଶାସ୍ତ୍ର ଜ୍ଞାନ ରହିଛି। ଏବଂ ଖାଲି ଶାସ୍ତ୍ର ଜ୍ଞାନ ଥିଲେ ଯେ ସେ ଗୁରୁ ତା ନୁହଁ, ସେ ବାଟ ବତେଇ ଦେବେ ତା ନୁହଁ। ତତ୍ତ୍ୱଦର୍ଶୀନ ଭଗବତ ଉପଲବ୍ଧି କରିଥିବେ, ସେ ଭଗବତ ଉପଲବ୍ଧି ଯିଏ କରିଥିବେ ସେହି ପ୍ରକୃତ ଗୁରୁ, ସେ ବାଟ ବତେଇବେ। ଯିଏ ଉପଲବ୍ଧି କରିନାହାନ୍ତି ସେ ଗୁରୁ ନୁହନ୍ତି। ଯେତେ ଶାସ୍ତ୍ର ଜ୍ଞାନ ଥିଲେ କ'ଣ ହେବ? ତତ୍ତ୍ୱ ଉପଲବ୍ଧି କରିନାହାନ୍ତି ସେ କେଉଁଟା ମୁଁ କହିବି ସେଟା କହିବି। ତୃତୀୟ ସ୍କନ୍ଧ ଅଛି, ତୃତୀୟ ସ୍କନ୍ଧରେ ଭାଗବତ ଏଇଟା ବର୍ଣ୍ଣନା କରାଯାଇଛି। ବ୍ରହ୍ମା ନବ ମଧ୍ୟରେ ଶ୍ଳୋକଟି ଅଛି, ବ୍ରହ୍ମା ଭଗବାନ ସ୍ତୁତି କରୁଛନ୍ତି ସୃଷ୍ଟିର ଆରମ୍ଭରେ। ତେଣୁ ଇଏ ହେଉଛି ଆମେ କେମିତି ଜ୍ଞାନ ପାଇବା ନା? ଶାସ୍ତ୍ର ଗୁରୁ ଏବଂ ସାଧୁ, ସାଧୁ ଗୁରୁ ଶାସ୍ତ୍ର। ଜଣେ ସାଧୁ ବେଶରେ ଅଛନ୍ତି ସିଏ କହିଦେଲେ ସେ କଥା ଠିକ୍ ତା ନୁହଁ, ସେ ଯଦି ଗୁରୁଙ୍କର କଥାଠାରୁ ଭିନ୍ନ ହେଉଛି ତାହେଲେ ସେଇଟା ଠିକ୍ ନୁହଁ, ଶାସ୍ତ୍ରଠାରୁ ଭିନ୍ନ ହେଉଛି ତାହେଲେ ସେଇଟା ଠିକ୍ ନୁହଁ। ଆମର ଚକ୍ଷୁ ହେଉଛି ଶାସ୍ତ୍ର, ଶାସ୍ତ୍ର ବି ଏଇଟା କହିଲେ ତ୍ୱଂ ଭକ୍ତିଯୋଗ ପରିଭାବିତ ଉତ୍ସରୋଜ। ଭଗବାନଙ୍କୁ କେମିତି ଆମେ ଜାଣିବା? ଆମେ ପ୍ରାର୍ଥନା କରୁଛନ୍ତି ସୃଷ୍ଟିର ଆରମ୍ଭରେ, ଭଗବାନ ପ୍ରାର୍ଥନା କରୁଛନ୍ତି ବ୍ରହ୍ମା, ପ୍ରଭୁ ତ୍ୱଂ ଭକ୍ତିଯୋଗ ପରିଭାବିତ। ଆପଣ କେମିତି ଜଣେ ଜାଣିବ ନା? ଭକ୍ତିଯୋଗ ମାଧ୍ୟମରେ ଜାଣିବ, ପରିଭାବିତ ଏହିଭଳି ଭାବନାରେ ଭକ୍ତିଯୋଗ ପରିଭାବିତ ହେଲେ ସେ ଭଗବାନ ଜାଣିବେ। ତ୍ୱଂ ଭକ୍ତିଯୋଗ ପରିଭାବିତ ହୃତ୍ ସରୋଜ ଆସେ ଦେଖିତ ପତନ ଅନ୍ନାଥ ପୁଂସ୍ଥାନ, ତାଙ୍କ ହୃଦୟରେ ଆପଣ ଆସି ପ୍ରବେଶ କରିବେ। କେମିତି ସେ ପ୍ରବେଶ କରିବେ ନା? ଶ୍ରୁତେକ୍ଷିତ ପଥ, ଇଏ ହେଉଛି ଏଇ ପଥ ହେଉଛି ଏଇଟା ଭଗବାନଙ୍କ ପଥ, ଭଗବାନ ପ୍ରାପ୍ତ ହେବାର ପଥ ହେଉଛି ଏଇଟା ଶ୍ରୁତେକ୍ଷିତ। ଆମ ନିଜ ଇଚ୍ଛିତ ପଥ ନୁହଁ, ନିଜ ଚକ୍ଷୁରେ ଆମେ ଦେଖିପାରିବା ନାହିଁ ଭଗବାନଙ୍କୁ। ଭଗବାନଙ୍କୁ ଦେଖିବା ପାଇଁ ହେଲେ ଶ୍ରୁତେକ୍ଷିତ ପଥ ଦରକାର, ଶାସ୍ତ୍ର, ଶାସ୍ତ୍ର ଚକ୍ଷୁଷା, ଶାସ୍ତ୍ର ହେଉଛି ଚକ୍ଷୁ। ତେଣୁ ଶ୍ରୁତେକ୍ଷିତ ପଥ, ଶ୍ରୁତି ଶାସ୍ତ୍ର, ବେଦକୁ ଶ୍ରୁତି ବୋଲି କୁହାଯାଉଥିଲା, କେବଳ ଶୁଣିକିରି ମନେ ରଖୁଥିଲେ, ଏତେ ଥିଲା ଉନ୍ନତ ଲୋକମାନଙ୍କର ଯେଉଁ ଥିଲା ମେମୋରି ପାୱାର ବା ସ୍ମରଣ ଶକ୍ତି। ସେଇ ଶ୍ରୁତେକ୍ଷିତ ପଥ ଭଗବାନ ସେହି ପଥରେ ଉପଲବ୍ଧି ହୁଅନ୍ତି, ଶ୍ରୁତେକ୍ଷିତ ପଥ ନନୁନାଥ ପୁଂସା, ପ୍ରଭୁ ଆପଣ ଏହିଭଳି ଭାବରେ ଉପଲବ୍ଧ ହୁଅନ୍ତି। ତ୍ୱଂ ଭକ୍ତିଯୋଗ ପରିଭାବିତ ସ୍ୱରଜ ଆସେ ଶ୍ରୁତେକ୍ଷିତ ପଥ ନନୁନାଥ ଯଜ୍ଞିଆ ଉରୁଗାୟ ବିଭାବୟନ୍ତି। ପ୍ରଭୁ ଉରୁଗାୟ, ଭଗବାନଙ୍କ ଗୋଟେ ନାମ ହେଉଛି ଉରୁଗାୟ, କାହିଁକି ନା ଭଗବାନଙ୍କର ଗୁଣ ସମସ୍ତେ ଗାୟନ କରନ୍ତି। ଯେଉଁମାନେ ଉନ୍ନତ ଭକ୍ତ ଉନ୍ନତ ବ୍ୟକ୍ତିମାନେ ସେମାନେ ସବୁ ଗାୟନ କରନ୍ତି, ତେଣୁ ସିଏ ହେଉଛନ୍ତି ଭଗବାନଙ୍କର ନାମ ହେଉଛି ଉରୁଗାୟ। ଯଦ୍ ଭାବ ଉରୁଗାୟ ବିଭାବୟନ୍ତି, ଯେଉଁଭଳି ଭାବରେ ସେମାନେ ଚିନ୍ତା କରନ୍ତି, ତତ୍ ବପୁ ପ୍ରଣୟ ସେ ସଦନୁଗ୍ରହାୟ, ଆପଣ ସେହି ବପୁ ଧାରଣ କରନ୍ତି ସଦ୍ ଅନୁଗ୍ରହାୟ, ତାଙ୍କର ଅନୁଗ୍ରହ କରିବା ପାଇଁ ତାଙ୍କୁ ସେହିଭଳି ଭାବରେ ତାଙ୍କ ହୃଦୟରେ ବିରାଜମାନ କରନ୍ତି, ତତ୍ ବପୁ ପ୍ରଣୟ ସେ ସଦନୁଗ୍ରହାୟ। ତେଣୁ ଇଏ ହେଉଛି ଶ୍ରୁତେକ୍ଷିତ ପଥ। ଆମର ଚକ୍ଷୁ ମାଧ୍ୟମରେ ଆମେ ସବୁ ଜାଣିପାରିବା ନାହିଁ, ଆଉ ଯଦି ଏ ଗୁରୁଙ୍କୁ ତ୍ୟାଗ କରିଦେଲେ କେମିତି, ବଳି ମହାରାଜ ଗୁରୁଙ୍କୁ ତ୍ୟାଗ କରିଦେଲେ କାହିଁକି, ଗୁରୁ ନଶ ସାତ ସେ ଗୁରୁ ନୁହନ୍ତି କାହିଁକି ନା, ଶାସ୍ତ୍ର ବିରୁଦ୍ଧ କହିଲେ ଭଗବାନ ଇଏ କହିଲେ ଇଏ ହେଉଛନ୍ତି, ଇଏ ଇଏ ହେଉଛନ୍ତି ଅଭୟରଚନ, ଏସବୁ ଭୟରଚନ ସାକ୍ଷାତ ସ୍ୱୟଂ ବିଷ୍ଣୁର ଅଭୟ ଭଗବାନ ବୋଲି ସେ ଜାଣିଗଲେ, ଏତେ ଜ୍ଞାନ ଅଛି। ଶୁକ୍ରାଚାର୍ଯ୍ୟ ଭଗବାନଙ୍କ ଜଣେ ବିଭୂତି, ଯେତେବେଳେ ଭଗବାନ ଆସୁଛନ୍ତି ଛଳନା କରିବା ପାଇଁ ଆସିଛନ୍ତି, ଛଳେ ଆସି ବିକ୍ରମଣୀ ବଳି ମହାଦ୍ଭୁତ ବାହାମାନ, ତେଣୁ ଇଏ ତାଙ୍କ ରୂପ ଦେଖି ଭୋଳ ପଡ଼ିଗଲେ ବଳି ମହାରାଜ। ତାଙ୍କୁ ବହୁତ ଆପଣ ସ୍ୱୟଂ କ'ଣ ସ୍ୱୟଂ ତପ ସାକ୍ଷାତ, ଆପଣ ତପ ସାକ୍ଷାତ ତପ ମୂର୍ତ୍ତି ଗ୍ରହଣ କରିଛନ୍ତି, ଏହିଭଳି ଭାବରେ ତାଙ୍କର ଯେଉଁ ରହିଛି ପ୍ରଭା ଦେଖିକରି ସେ ଅନୁମାନ କଲେ, ବ୍ରାହ୍ମଣର ତେଜ ଆପଣ ଏହିଭଳି ଭାବରେ କହିଲେ, ଏଭଳି ଭାବରେ ତାଙ୍କୁ ସ୍ୱାଗତ କରିକିରି ଯେତେବେଳେ ପଚାରିଲେ କ'ଣ ନେବ, ସେ କହିଲେ ମୋର କିଛି ବେଶୀ ଦରକାର ନାହିଁ, ମୁଁ ମାତ୍ର ତାଙ୍କ ବହୁତ ପ୍ରଶଂସା କଲେ, ବଳି ମହାରାଜଙ୍କର ବହୁତ ପ୍ରଶଂସା କଲେ, ଦେଖ ତୁମର ଏଇଭଳି ଭାବରେ ପିତାଙ୍କର ପିତାଙ୍କ ପିତା ବହୁତ ଉନ୍ନତ ସ୍ଥିତିରେ ଥିଲେ, ତୁମର ହିରଣ୍ୟକଶିପୁ ଯେଉଁ ରହିଛନ୍ତି ସେ ଏତେ ବଳିହାନ ଥିଲେ ଯେ ଭଗବାନ ମୋତେ ଭୟ କରିଗଲେ, ଲୁଚିକି ରହିଲେ, ଏଇଭଳି ଭାବରେ ବହୁତ ତାଙ୍କୁ ପ୍ରଶଂସା କରିକି ତାପରେ କହିଲେ ମୋର ବେଶୀ କିଛି ଦରକାର ନାହିଁ, ତତ୍ତ୍ୱ କ'ଣ ମୁଁ ପଦାନି ସମିତାନ ପଦାନି ତ୍ରିଣୀ ଦତ୍ତେନ୍ଦ୍ର ସମିତାନି ପଦଙ୍ଗମ, ମୋର ବେଶୀ କିଛି ଦରକାର ନାହିଁ, ତିନୋଟି ପାଦ ଭୂମି ଦରକାର, ଈଷଦ ଭୂମି ଈଷଦ ଅଳ୍ପ ଭୂମି ଦରକାର ନା କେତେ ନା, ଏଇ ଯେଉଁ ଦେଖିଲେ ନିଜ ପାଦକୁ ଦେଖିଲେ ବ୍ରାହ୍ମଣ ରୂପରେ ଆସିଛନ୍ତି, ଛୋଟିଆ ଛୋଟିଆ ପାଦ ଦେଖିକି କହିଲେ ପଦାନି ତ୍ରିଣୀ ଦୈତେନ୍ଦ୍ର, ହେ ଦୈତେନ୍ଦ୍ର ସମିତାନି ପଦାଙ୍ଗମ, ଏଇ ମୋର ପଦରେ ଏଇ ସମୟରେ ଏଇ ସମାନ ଏଇ ମାପରେ ମୁଁ ତିନି ପାଦ ଭୂମି, ଏଇଟା ଶୁଣିକିରି ବଳି ମହାରାଜ ହସିଲେ, କହିଲେ ଦେଖ ତୁମେ କେତେ ବଡ଼ ବଡ଼ କଥା କହିଲ, କେତେ ଉନ୍ନତ କଥା କହିଲ, କିନ୍ତୁ ତୁମେ ସମସ୍ତେ ପ୍ରକୃତରେ ବାଳକ ଭଳି ତୁମର କୌଣସି ଜ୍ଞାନ ହେଇନାହିଁ, ଆରେ ତିନି ପାଦ ଭୂମି ନେଇକିରି ଛୋଟ ପାଦ ଛୋଟିଆ ଛୋଟିଆ ପାଦରେ ତିନି ପାଦ ଭୂମି ନେଇ କ'ଣ କରିବ, ତୁମେ ଖେଳିବ ବାଲିଘର ଖେଳିବ ନା କ'ଣ। ଭଗବାନ ତାପରେ ବୁଦ୍ଧି ଶିଖେଇଲେ, ନା ନା ମୋର ଏତିକିରେ ଯିଏ ଲୋଭୀ ବ୍ୟକ୍ତି ତାକୁ କ'ଣ ନବବର୍ଷ ସମେତଣ ସପ୍ତ ଦ୍ୱୀପ ପରେ ଛେଆ, ସାତଟା ତାଙ୍କ ଦ୍ୱୀପ ଦେଇଦେଲେ ମଧ୍ୟ ଗୋଟେ ଦ୍ୱୀପରେ ନଅଟି ବର୍ଷ ରହିଛି, ସବୁ ଯେତେ ଦେଲେ ମଧ୍ୟ ସେ ଲୋଭୀ ବ୍ୟକ୍ତି ସନ୍ତୁଷ୍ଟ ହେବ ନାହିଁ, ସେ ଆହୁରି ଚାହିଁବ ଆହୁରି। ଏଇଭଳି ଭାବରେ ଯେତେବେଳେ କହିଲେ ବଳି ମହାରାଜ କହିଲେ ଠିକ୍ ଅଛି ନିଅ ତିନି ପାଦ ଭୂମି, ସେହି ସମୟରେ ଆସିଗଲେ ଶୁକ୍ରାଚାର୍ଯ୍ୟ। ଶୁକ୍ରାଚାର୍ଯ୍ୟ କହିଲେ ଐଶୋ ଐଶୋ ବୈରୋଚନ ବୈରୋଚନ ସାକ୍ଷାତ ସ୍ୱୟଂ ବଳି ବିଷ୍ଣୁର ଅଭୟ, ତାଙ୍କର ପିତାଙ୍କ ନାମ ଧରି ଡାକିଲେ, କାହିଁକି ବଳିଙ୍କର ପିତା ଯେ ବିରୋଚନ ଥିଲେ, ବିରୋଚନ ହେଉଛନ୍ତି ଦେବତାମାନଙ୍କ ପାଇଁ ନିଜ ଶରୀରକୁ ଦାନ, ଦେବତାମାନେ ତାଙ୍କୁ ଚିଟିଂ କରିଦେଲେ, ସେ ତାଙ୍କ ଶରୀର ତ୍ୟାଗ କରିଦେଲେ, ଏଭଳି ଘଟଣା ଅଛି। ତେଣୁ ବୈରୋଚନ କହିବାର ଉଦ୍ଦେଶ୍ୟ ବଳି ତୁମର ପିତାଙ୍କୁ ଯେଉଁଭଳି ଭାବରେ ଦେବତାମାନେ ବଞ୍ଚନା କରିଥିଲେ, ଆଜି ଇଏ ମଧ୍ୟ ସ୍ୱୟଂ ଭଗବାନ ଇଏ ତୁମକୁ ବଞ୍ଚନା କରିବା ପାଇଁ ଆସିଛନ୍ତି, ଇଏ ହେଉଛନ୍ତି ଅଦିତି କଶ୍ୟପ ସେ ଯାହାତୁ, ଇଏ ହେଉଛନ୍ତି ଅଦିତି ଏବଂ କଶ୍ୟପଙ୍କର ପୁତ୍ର, ଏବେ ଏବେ ଲେଟେଷ୍ଟ ନ୍ୟୁଜ୍, ଏଇଟା ନ୍ୟୁଜ୍ ଏପର୍ଯ୍ୟନ୍ତ ଜାଣିନଥିଲେ ପୃଥିବୀବାସୀ ଜାଣିନଥିଲେ, ଲେଟେଷ୍ଟ ନ୍ୟୁଜ୍ ସ୍ୱର୍ଗର ଘଟଣା ହେଇଛି, ସାଙ୍ଗେ ସାଙ୍ଗେ ଘଟଣା ସେ ପାଇଗଲେ। ଆଉ ତୁମଠୁ ଯେଉଁ କହୁଛନ୍ତି ତିନି ପାଦ ଭୂମି ମାଧ୍ୟମରେ ସେ ତୁମର ତିନି ଲୋକକୁ ନେଇଯିବେ, ତିନି ଲୋକକୁ ନେଇକିରି ସିଏ ନିଜେ ରଖିବେ ତାହା ନୁହଁ, ସିଏ ନେଇକି ତୁମ ଶତ୍ରୁକୁ ଇନ୍ଦ୍ରକୁ ଦେବେ। ତେଣୁ ଏହିଭଳି ଭାବରେ ବହୁତ ପ୍ରକାର ବୁଝେଇଲେ, ବୁଝେଇଲା ପରେ ବଳି ମହାରାଜ ତାଙ୍କୁ ବିଦା କହିଲେ, ତ ଆପଣ ମୋର ଗୁରୁ ନୁହନ୍ତି, ଗୁରୁ ନ ସା, ଗୁରୁକୁ ତ୍ୟାଗ କରିଦେଲେ, ସିଏ ଗୁରୁଙ୍କୁ ଯେତେବେଳେ ତ୍ୟାଗ କରିଦେଲେ ଗୁରୁ ସେତେବେଳେ ଅଭିଶାପ ଦେଲେ, ନଂସ ସେ ଅଚିରାତ ନଂସ ସେ ସ୍ତ୍ରୀୟ, ତୁମର ଯେଉଁ ରହିଛି ଏ ଯେଉଁ ଐଶ୍ୱର୍ଯ୍ୟ ସବୁ ରହିଛି, ଏଠୁ ଖୁବ୍ ଶୀଘ୍ର ତୁମେ ଭ୍ରଂଶ ହୁଅ, ଆର ମଧ୍ୟ ଅଲଗା ଅଲଗା ଆର୍ଥ ସବୁ ଅର୍ଥ ରହିଛି। ତେଣୁ ଯାହା ବି ହଉ ଆମର ପାଇବାର ଉଦ୍ଦେଶ୍ୟ ସେ ତ୍ୟାଗ କରିଦେଲେ, ଗୁରୁଙ୍କୁ ତ୍ୟାଗ କରିଦେଲେ, କାହିଁକି ନା ଗୁରୁ ଶାସ୍ତ୍ର ବିରୋଧ କଥା କହିଲେ, ଇଏ ହେଉଛନ୍ତି ଭଗବାନ, ପୁଣି ତାଙ୍କୁ ଦିଅ ନା ବୋଲି ମନା କଲେ, ଏଇ ଯେଉଁ କଥା କହିଲେ ସାର୍ ସିଏ କି ଗୁରୁ, ଗୁରୁଙ୍କୁ ତ୍ୟାଗ କରିଦେଲେ ସିଏ। ତେଣୁ ସେଇଭଳି ଭାବରେ ଇଏ ଯେଉଁ ରହିଛି ଇଏ ସମୌନ ବର୍ତ୍ତିତ ନୁନ, ଏଇଭଳି ଭାବରେ ଧୃତରାଷ୍ଟ୍ର ଯେଉଁ ଅନ୍ଧ ଥିଲେ, କୌରବମାନେ ମଧ୍ୟ ସେଇଭଳି ଭାବରେ ସବୁ ଅସୁର ସ୍ୱଭାବ ରହିଥିଲା ତାଙ୍କର, ଅସୁର ସ୍ୱଭାବ ଭଗବତ ଗୀତା ଷୋଡ଼ଶ ଅଧ୍ୟାୟରେ ଅସୁର ସ୍ୱଭାବ ପାଇବାର ଉଦ୍ଦେଶ୍ୟ ହେଉଛି ଆମେ ଜାଣିବା ପ୍ରକୃତରେ କ'ଣ ଲକ୍ଷଣ, ଏ ଦେବତା ଲକ୍ଷଣ ନା ଅସୁର ଲକ୍ଷଣ, ବାହାରକୁ ଦେଖିବା ପାଇଁ ଜେଣ୍ଟଲମ୍ୟାନ୍ ରହିବେ ବହୁତ ସୁନ୍ଦର ଦେଖିବା ପାଇଁ, ଅନ୍ୟମାନେ ତାଙ୍କୁ ସ୍ତୁତି କରୁଥିବେ ବହୁତ ପ୍ରକାର, କିନ୍ତୁ ତାଙ୍କର କ'ଣ, ତାଙ୍କର ଭାବ କ'ଣ, ତାଙ୍କର ମନୋଭାବଟା, ତାଙ୍କର ଯେଉଁ ରହିଛି ଆଟିଚ୍ୟୁଡ଼୍ କ'ଣ, ଆଟିଚ୍ୟୁଡ଼୍ରେ ଆମେ ଜାଣିବା ସେ ଅସୁର ନା ଦେବତା। ଆଟିଚ୍ୟୁଡ଼୍ ଏ କୌରବମାନଙ୍କ ଆଟିଚ୍ୟୁଡ଼୍ ହେଉଛି ସେଇଟା, ପିଲା ଛୋଟ ପିଲାଦିନରୁ ଦେଖନ୍ତୁ, ଛୋଟ ପିଲାଦିନରୁ ପାଣ୍ଡୁ ଯେଉଁ ରହିଛନ୍ତି ଭୀମଙ୍କୁ ବିଶ୍ୱରୁ ଦେଇଦେଲେ, ଏତେ ବଳ ଦେଖିକି ଏମାନେ ସବୁ ଭୟ କରିଗଲେ, ଏତେ ବଳ କ'ଣ, 2000 ହାତରେ ବଳ ଥିଲା ପିଲାଦିନେ। ଯେତେବେଳେ ମା' କୁନ୍ତି ତାକୁ ଧରିକି ବସିଥିଲେ, ଗୋଟେ ବର୍ଣ୍ଣନା କରାଯାଇଛି ମହାଭାରତରେ, ଗୋଟେ ସିଂହ ଗର୍ଜନ ଶୁଣିକିରି ଭୟ କରିଗଲେ, କୁନ୍ତି ଭୟ କରିଗଲେ, ଏପଟ ସେପଟ ହେଇଯାଉ, ଛୋଟ ପିଲାଟା ଛୋଟ ପିଲା କୋଳରେ ଥିଲା, ପଡ଼ିଗଲା ତଳେ, ତଳେ ପଡ଼ିଗଲା ଯେତେବେଳେ ମାଆଙ୍କର କ'ଣ ପ୍ରାଣ ନଉଥିବ, ପ୍ରାଣ ଚାଲିଗଲା ଭଳି ଲାଗୁଥିବ, ପୁଅ ପଡ଼ିଗଲା ତଳେ, ପଥରରେ ପଡ଼ିଗଲା, ହଁ ପଥରରେ ପଡ଼ିଗଲା, ଦେଖିଲା ବେଳକୁ ପଥର ଫାଟିଗଲା, ସିନା ତାଙ୍କର କିଛି ହେଇନି, ଛୋଟ ପିଲାର ଭୀମ 2000 ହାତରେ ଭଳ ଥିଲା ତାଙ୍କର ଛୋଟ ପିଲାଦିନେ। ଆଉ ଏମାନେ କ'ଣ ଆଉ ତାଙ୍କ ବିରୁଦ୍ଧରେ ଲାଗିଲେ ଈର୍ଷା କଲେ, କେମିତି ତାକୁ ହତ୍ୟା କରିବା, ଶକୁନି ମଧ୍ୟ ଆସି ପହଞ୍ଚିଗଲା, ଶକୁନି ମଧ୍ୟ ଆସି ତାକୁ ଯନ୍ତ୍ରଣା ସବୁ ଦେଲା, ଏଭଳି କରିବା ଏଭଳି କରିବା, ବିଶ୍ୱଲଡ଼ୁ ଦେଇଦେବା, ଭୀମଙ୍କର ବହୁତ ଖାଇବା ପାଇଁ ଆଗ୍ରହ ଥିଲା, ବିଶ୍ୱଲଡ଼ୁ ଦେଇଦେବା, ଗୋଟେ ରହିଛି ଯମୁନା ନଦୀ କୂଳରେ ଗୋଟେ ବିରାଟ ମହଲ କରିଥିଲେ ଧୃତରାଷ୍ଟ୍ର, ପିଲାମାନେ ଖେଳିବେ ସବୁ କରିବେ, ନଦୀ ପାଖରେ ରହିବେ, ସବୁ ହେବ, ପିକନିକ୍ ହେବ, ସବୁ କରିବେ, ସେଇଠି ନେଇକିରି ଗଲେ, ତାଙ୍କୁ ସେଇଠି ନେଇଗଲେ, ବିଶ୍ୱଲଡ଼ୁ ତିଆରି କରି, କେତେ ଲୋକ ତାଦେହରେ ସାମିଲ ନ ହୋଇଥିବେ, କେତେ ଲୋକ ସାମିଲ, ଯିଏ ବିଶ୍ୱଲଡ଼ୁ ତିଆରି କରୁଥିବ ସିଏ ବି ଜାଣିଥିବ, ଯିଏ ସବୁ ପରଶିବ ସିଏ ଜାଣିଥିବ, କେତେ କ'ଣ ସବୁ ଲୋକ ଜାଣିଥିବେ, କିନ୍ତୁ ଏଭଳି ସିକ୍ରେଟ୍ ଥିଲା, ଟପ୍ ସିକ୍ରେଟ୍, ଭୀମଙ୍କୁ ଦେଇଦେଲେ ପାଣ୍ଡବମାନେ ଜାଣିପାରିଲେ ନାହିଁ, ଭୀମ ଖାଇଦେଲେ ବିଶ୍ୱଲଡ଼ୁ, ଖାଇକିରି ମୃତ୍ୟୁବରଣ କରିବା ପାଇଁ କିଛି ଭାବିଲେ, ଖାଇଦେଲା ମାନେ ବିଶ୍ୱ ଏଭଳି ଭାବରେ ଜହର ଦେଇଛନ୍ତି ସେ ବଞ୍ଚିପାରିବ ନାହିଁ, କିନ୍ତୁ ଭଗବାନ ରକ୍ଷା କରୁଛନ୍ତି, ଏବେ ପଚାରୁଛନ୍ତି କ'ଣ ହୋଇଛି ତାଙ୍କର ବୁଦ୍ଧ, ତା ପୂର୍ବରୁ ଏସବୁ ଘଟଣା ହେଇସାରିଲାଣି। ତେଣୁ ଯେଉଁ ଭୀମ ଗଲେ ନଦୀରେ ପଡ଼ିଲେ, ଖବର ପୌରମାନେ ଖବର ଦେଇଦେଲେ ଯେ ଭୀମ ପାଣିରେ ବୁଡ଼ିଗଲା, ଗଙ୍ଗାରେ ବୁଡ଼ିଗଲା, ଗଙ୍ଗାର କରେଣ୍ଟ ରହିଛି, ଗଙ୍ଗାରେ ବୁଡ଼ିଗଲା ଭୀମ, କିନ୍ତୁ ଗଙ୍ଗାରେ ଯାଇକିରି କ'ଣ କଲେ, ଗଙ୍ଗା ଯାଇଛନ୍ତି ତଳକୁ ପାତାଳକୁ, ସେଇ ଲୋକରେ ଯାଇ ସେଇ ପଥ ମାଧ୍ୟମରେ ଯେ ପାତାଳରେ ପହଞ୍ଚିଗଲେ, ପାତାଳରେ ପହଞ୍ଚିଗଲେ ନାଗଲୋକ ରହିଛି, ନାଗଲୋକରେ ନାଗମାନେ ଆସି ଦର୍ଶନ କରିବା ପାଇଁ ଆରମ୍ଭ କଲେ, ଏ ଯେଉଁ ଦେଇଥିଲେ ବିଷଲଡ଼ୁ ଦେଇଥିଲେ, ବିଷକୁ ବିଷ ଠିକ୍ ହେଇଗଲା, ବିଷକୁ ବିଷ ଠିକ୍ କରିଦେଲା, ସେ ଠିକ୍ ହେଇଗଲେ, ତେଣୁ ତାଙ୍କର ଚେତନା ଆସିଗଲା, ହଁ ସାପକୁ ଧରିକି ଗୋଟିଏ ସାପକୁ ଆଉ ଗୋଟିଏ ସାପରେ ପାଟିକିରି ବାଡ଼େଇଲେ ବସିଲେ, ତେଣୁ ନାଗମାନେ ଯାଇକି ଖବର ଦେଲେ, ପାତାଳ ଲୋକରେ ବାସୁକୁ ରହିଛନ୍ତି, ବାସୁକୁ ଖବର ଦିଆଗଲା, ଏଇଭଳି ଭାବରେ ଅଦ୍ଭୁତ ମନୁଷ୍ୟ ଜଣେ ଆସିଛି, ଏସବୁକୁ ସାପକୁ ବାଡ଼ି ମାରିଦେଉଛନ୍ତି, ଏଇଭଳି ଭାବରେ ଅନ୍ୟ ସବୁ ବିଶିଷ୍ଟ ସାପମାନଙ୍କୁ ପଠାଇକିରି ତାଙ୍କୁ ଅଣାଗଲା। ତାପରେ ବୁଝିଲା ବେଳକୁ ସେ ଯେଉଁ ରହିଛନ୍ତି ବାସୁକୀଙ୍କ ପାଖରେ ଜଣେ ଥିଲେ, ଯିଏ ଭୀଷ୍ମଙ୍କର ନାନାଙ୍କର ନାନା ହେବେ, ଭୀଷ୍ମଙ୍କର ନାନାଙ୍କର ନାନା ହେବେ, ହିସାବ କରିବେ ସେ ସବୁ କ'ଣ ହେବେ, ତେଣୁ ଯେତେବେଳେ ଜାଣିଲେ ଆମର କୂଳରେ ଭୀମ ଭୀଷ୍ମ ଏ ସରି ଭୀମ, ତେଣୁ ତାଙ୍କୁ ସ୍ୱାଗତ ଜଣାଇବା କହିକି ତାଙ୍କ ପାଖରେ ରହିଛି ଅମୃତ କୁଣ୍ଡ ସବୁ ରହିଛି, ଗୋଟେ ଗୋଟେ ଅମୃତକୁଣ୍ଡ ଦେଲେ, ଅମୃତକୁଣ୍ଡ ସେ ପାନ କରିଦେଲେ, ଅମୃତକୁଣ୍ଡ ପାନ, ଗୋଟିଏ ଅମୃତକୁଣ୍ଡ ମାନେ ଗୋଟିଏ 1000 ହାତରେ ବଳ ପ୍ରାପ୍ତ ହେଲେ, ତେଣୁ କହିଲେ ଆଉ ପାନ କରିବେ ନା, ହଁ ମୁଁ ବହୁତ ପାନ କରିଦେବି, 8 କୁଣ୍ଡ ପାନ କରିଦେଲେ, ଏମିତି ଏଇଭଳି 8000 ହାତରେ ବଳ ତାଙ୍କର ହେଇଗଲା, ଆଉ ଥିଲା 2000 ବଳ ହାତରେ ବଳ ବିଗିନିଂରେ ଥିଲା, ଏଇଭଳି ଭାବେ 10000 ହାତରେ ବଳ ହେଇଗଲା ତାଙ୍କୁ ହତ୍ୟା କରି। ଇଏ ହେଉଛି ଅସୁର ସ୍ୱଭାବ, ଅସୌମୟା ହତ ଶତ୍ରୁ ହନିଶେଚା ପରାନପି ଈଶ୍ୱର ମହମ ଭୋଗୀ ସିଦ୍ଧ ହମ ବଳବାନ ସୁଖୀ, ଇଏ ହେଉଛନ୍ତି ଇଏ ମୋର ଶତ୍ରୁ, ମୁଁ ତାଙ୍କୁ ହତ୍ୟା କରିବି, ଏଇଭଳି ଭାବେ ରାଜ ପୁଣି ରାଜା ହେବା ପାଇଁ କ'ଣ ଛୋଟିଆ କଥା, ସାମାନ୍ୟ ବ୍ୟକ୍ତିମାନେ କିଛି ଧନ ପାଇବା ପାଇଁ ସବୁ ବ୍ୟବସ୍ଥା କରିଦେଉଛନ୍ତି, ସୁପାରୀ କହୁଛନ୍ତି, ସୁପାରୀ ଦେଇଦେଲି ତାକୁ, ତାକୁ ହଠାତ୍ ସୁପାରୀ ଦେଇଦେଲି, ଏତିକି ଲକ୍ଷ ଟଙ୍କା ଦେଇ ତାକୁ ହତ୍ୟା କର, ଏଇଭଳି ଭାବରେ ସବୁ ଚାଲିଛି ଘଟଣା, ହଁ କିଛି ଧନ ପାଇବା ପାଇଁ ଏସବୁ କଥା, ଆଉ ଯିଏ ରାଜା ହେବ ତାଙ୍କ କଥା କ'ଣ କହିବା, ତେଣୁ ସିଏ ତାକୁ ହତ୍ୟା କରିବା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରୁଛନ୍ତି, ପିଲା ଧୀରେ ଅସୁର ସ୍ୱଭାବ, ଅଶୋକମୟା ହାତ ଶତ୍ରୁ, ସିଏ ମୋର ଶତ୍ରୁ, ତାକୁ ହତ୍ୟା କରିବା, ଅଶୋକମୟା ହାତ ଶତ୍ରୁ ହନିଶ୍ଚିତ ପରାନପି, ଆଉ ଯେତେ ଯାଇଛନ୍ତି ତାଙ୍କୁ ସବୁ ହତ୍ୟା କରିବା, କାହିଁକି ନା ମୁଁ ହେଉଛି ଈଶ୍ୱର, ମୁଁ ହେଉଛି ନିୟନ୍ତ୍ରଣକାରୀ, ମୁଁ ହେଉଛି ଭୋଗୀ, ମୁଁ ଭୋଗ କରିବି, ଅନ୍ୟମାନେ କେହି ଭୋଗ କରିବେ ନାହିଁ, ମୁଁ ହେଉଛି ସିଦ୍ଧ, ଏଭଳି ଭାବେ ତାଙ୍କୁ ହତ୍ୟା କଲା ପରେ ମୁଁ ସିଦ୍ଧ ହେବି, ମୁଁ ହେଉଛି ବଳବାନ, ମୁଁ ହେଉଛି ସୁଖୀ। ଏ ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତିଙ୍କର ଲକ୍ଷଣ ହେଉଛି ଏଇଟା। ବାହାରକୁ ଦେଖିବା ପାଇଁ ବହୁତ ଉନ୍ନତ ବ୍ୟକ୍ତି, ବହୁତ ଜେଣ୍ଟଲମ୍ୟାନ୍, ବହୁତ ପାଠ ପଢ଼ୁଛନ୍ତି, ବହୁତ ଇଏ କରୁଛନ୍ତି, ସବୁ କରିଛନ୍ତି, କିନ୍ତୁ ସ୍ୱଭାବ ହେଉଛି ଏଇଟା ଅସୁର ସ୍ୱଭାବ। ଅସୁର ସ୍ୱଭାବ 24 ଶ୍ଳୋକ ରହିଛି 16 ଅଧ୍ୟାୟରେ ଭଗବାନ ସେଇଥିପାଇଁ କହିଲେ ଅସୁର ସ୍ୱଭାବ ଏଇଭଳି ଭାବରେ ଜାଣିବା। ତେଣୁ କୌରବମାନଙ୍କର ସେ ଅସୁର ସ୍ୱଭାବ ଥିଲା, ପାଣ୍ଡବମାନଙ୍କର ଥିଲା ଦେବତା ସ୍ୱଭାବ। ଭଗବତ ଗୀତା 16 ଅଧ୍ୟାୟରେ ଯେତେବେଳେ କହୁଛନ୍ତି ଭଗବାନ 16 ଅଧ୍ୟାୟର କଥା ଅର୍ଜୁନ କହୁଛନ୍ତି ଦୈବ ଯୋଗ ବିଷୟରେ କହିଲେ, ପ୍ରଥମେ 3 ଶ୍ଳୋକରେ ଦୈବ ସମ୍ପଦ ବିଷୟରେ କହିଲେ, ତାପରେ ଅସୁର ସ୍ୱଭାବ କହିବା ପାଇଁ ଆରମ୍ଭ କରେ, ଦମ୍ଭୋ ଦର୍ପୋ ବିମାନସ କ୍ରୋଧ ପାରୁଷମେବ ଚ ଅଜ୍ଞାନଂ ଚାବିଜାତସ୍ୟ ପାର୍ଥ ସମ୍ପଦ ମାଶ୍ରୀମ। ଇଏ ହେଉଛି ଅସୁର ସମ୍ପଦ, ଦମ୍ଭ ଦର୍ପ ଅଭିମାନ ଇତ୍ୟାଦି, କ୍ରୋଧ ନିଷ୍ଠୁର କଥା, ପାରୁଷକରେ ନିଷ୍ଠୁର କଥା, ଏଇଭଳି ଭାବରେ ଦମ୍ଭ ଦର୍ପ ବିମାନସ୍ୟ କ୍ରୋଧ ପାରୁଷମେବ ଚ ଅଜ୍ଞାନଂ ଚାବିଜାତସ୍ୟ, ଅଜ୍ଞାନ ଜ୍ଞାନ ତାଙ୍କର ନାହିଁ। ତେଣୁ ଇଏ ହେଉଛି ପାର୍ଥ, ଇଏ ହେଉଛି ଅସୁର ସମ୍ପଦ। ତେଣୁ ପାର୍ଥ ଯଦିଓ ସେ ଦୈବ ସ୍ୱଭାବ, କିନ୍ତୁ ସେ ଚିନ୍ତା କରୁଛନ୍ତି ମୋର ତ ସବୁ ପ୍ରକାର ଅସୁର ସ୍ୱଭାବ ଭଳିଆ ଲାଗୁଛି ମୋତେ, ଏଇଭଳି ଭାବରେ ଚିନ୍ତା କରୁଥିଲା ବେଳେ ଭଗବାନ କହୁଛନ୍ତି ନା ନା, ଦୈବୀ ସମ୍ପଦ ବିମୋକ୍ଷାୟ ନିବନ୍ଧାୟ ସୁରିମତ, ଯେଉଁ ଦୈବୀ ଗୁଣ ସବୁ ରହିଛି ଇଏ ଆମକୁ ନିବନ୍ଧ, ଏ ଦୈବୀ ସମ୍ପଦ ବିମୋକ୍ଷା ଆମର ଏ ଭୌତିକ ଜଗତରୁ ଉଦ୍ଧାର କରିବ, କିନ୍ତୁ ଏ ଯେଉଁ ଅସୁର ସ୍ୱଭାବ ସବୁ ରହିଛି ଏଇଟା ବନ୍ଧନ କରିବ। ମା ସୁଚ ସମ୍ପଦମ ଦୈବୀ ବିଜାତ ସୁ ଭାରତ, ଏ ପାଣ୍ଡବ ବା ଏ ଅର୍ଜୁନ ତମେ ଚିନ୍ତା କର ନା, କାହିଁକି ଚିନ୍ତା କରୁଛ, ତମେ ହେଉଛ ଦୈବ ସମ୍ପଦ ତମ ପାଖରେ ରହିଛି, ଦୈବ ସମ୍ପଦ ଅଭିଜାତ ସୁ ଭାରତ, ତମେ ଦୈବ ସମ୍ପଦରେ ଆସିଛ। ତେଣୁ ଏଇଭଳି ଭାବରେ କୌରବମାନଙ୍କର ସବୁ ସ୍ୱଭାବ ରହିଛି, ବିଗିନିଂରୁ ଜଣାପଡ଼ୁଥିଲା ସେଇଭଳି ଭାବରେ ଅସୁର ସ୍ୱଭାବ ସବୁ ରହିଛି। ଆଉ ଅସୁରମାନଙ୍କୁ ଭଗବାନ ରାଜା କରେଇବେ, ଭଗବାନ ଆସିଛନ୍ତି ଅସୁରମାନଙ୍କୁ ବିନାଶ କରିବା ପାଇଁ। ଯଦା ଯଦା ହି ଧର୍ମ ସହ କ'ଣ ପରିତ୍ରାଣ ଆୟ ସାଧୁନା ବିନାଶ ଆୟ ତ ଦୁଷ୍କୃତାମ, ଦୁଷ୍କୃତମାନଙ୍କୁ ଭଗବାନ ବିନାଶ କରିବେ, ଇଏ ନେଉଛନ୍ତି ସନ୍ଧାନ ନେଉଛନ୍ତି। ତୁ କାଳେ ଅସୁବିଧା ହେଇଥିବ ଆମର ଭଗବାନଙ୍କର କିଛି ନାହିଁ, ଖାଲି ଲୋକମାନଙ୍କୁ ଦେଖିବା ପାଇଁ ସେ ବ୍ୟବସ୍ଥା କରି ଦେଖ, ଇଏ ସବୁ ଅସୁର ସ୍ୱଭାବ ସମ୍ପର୍କ ଦେଲେ ଭଗବାନ ତାଙ୍କୁ ହତ୍ୟା କଲେ, କେହି ତାଙ୍କୁ ଦୋଷ ଦେବେ ନାହିଁ ଭଗବାନଙ୍କୁ। ଭଗବାନଙ୍କର ମିଶନ ହେଉଛି ସେଇଟା, ଯେଉଁମାନେ ସାଧୁ ସ୍ୱଭାବ ସାଧୁମାନଙ୍କୁ ରକ୍ଷା କରିବେ, ଅସୁରମାନଙ୍କୁ ହତ୍ୟା କରିବେ, ଭଗବାନ ମିଶନ ହେଉଛି ସେଇଟା। ତେଣୁ ଯେସୁ ରାଜା ଅମ୍ବିକା ପୁତ୍ର ଭାତୃ ପୁତ୍ରେଷୁ ଦିନଧି, ଭାତୃପୁତ୍ରଙ୍କୁ ଯଦିଓ ଏମାନେ ରାଜାଙ୍କର ପୁତ୍ର, ଏମାନେ କିନ୍ତୁ ଝଗଡ଼ା କରୁନଥିଲେ, ଯାହା କହୁଥିଲେ ସେଥିରେ ରାଜି ହେଉଥିଲେ। ଯୁଧିଷ୍ଠିର ମହାରାଜ ଏଇଟାକୁ କହିବେ, ଭୀଷ୍ମଦେବ କହିବେ, ଆଗରୁ କହି କୁହା ସରିଛି ଏଇଟା, କିନ୍ତୁ ପରର ଘଟଣା, ଆଗୁଆ ଆମ ଭାଗବତରେ କୁହାଗଲା ଏଇଟା ପରେ, ଯେତେବେଳେ ମହାଭାରତ ଯୁଦ୍ଧ ପରେ ଏଇଭଳି ଭାବରେ ସବୁ ପ୍ରକାର ଚେଷ୍ଟା କରି 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 ଭୀଷ୍ମ ପାଣ୍ଡବମାନଙ୍କୁ ହତ୍ୟା କରିବା ପାଇଁ ସବୁ ପ୍ରକାର ଯୋଜନା କଲେ, ଫେଲ୍ ମାରିଲା, ତାହେଲେ ନିଜେ ସବୁ ମୃତ୍ୟୁବରଣ କଲେ ମହାଭାରତ ଯୁଦ୍ଧରେ। 90 ହେଇଗଲା, 90 କାଳ ଏଇଭଳି ଭାବରେ ଚାଲିଲା। ଯୁଧିଷ୍ଠିର ମହାରାଜ ମଧ୍ୟ ତାଠୁ 2 ବର୍ଷ ଅଧିକା ହେଇଯାଇଥିଲା। ତେଣୁ ଏଇସବୁ ହେଲା ପରେ ଯେତେବେଳେ ଆସି ପହଞ୍ଚିଗଲେ ଭୀଷ୍ମଦେବଙ୍କ ପାଖରେ, ଏଇ ପ୍ରଥମ ସ୍କନ୍ଦ 9 ଅଧ୍ୟାୟରେ ସେଇଟା ବର୍ଣ୍ଣନା କରାଯାଇଛି। ଭୀଷ୍ମଦେବ କହୁଛନ୍ତି, ଯତ୍ରୋ ଧର୍ମସୁତ ରାଜା ଗଦାପାଣି ଧନୁର୍ଧର ଗଦାପାଣି ବୃକୋଧର ଯତ୍ର କୃଷ୍ଣ ହସ୍ତୀ ଗାଣ୍ଡିବ ଚାପ ସୁହୃତ କୃଷ୍ଣ ତତ ବିପଦ, ଏ କଥାଟି କହିଥିଲେ ପ୍ରଥମ ସ୍କନ୍ଦ 9 ଅଧ୍ୟାୟରେ ଭୀଷ୍ମଦେବ ଏ କଥା କହୁଛନ୍ତି। ଆଶ୍ଚର୍ଯ୍ୟ ହେଇଯାଉଛନ୍ତି ସେ, ଇଏ ଗୋଟେ ପ୍ରଶ୍ନ, ଯେତେ ସେଠି ବହୁତ ପ୍ରକାର ମୁନି ଋଷିମାନେ ସବୁ ଥିଲେ, ଭଗବାନ ଥିଲେ, ପାଣ୍ଡବମାନେ ଯାଇଥିଲେ, ଦ୍ରୌପଦୀ ଯାଇଥିଲେ, ଦ୍ରୌପଦୀ ଭୀମଙ୍କର ଭୀଷ୍ମଦେବଙ୍କର ଉପଦେଶ ଶୁଣି ହସୁଥିଲେ, ଭୀଷ୍ମଦେବ ଜଣେ ମହାଜନ। ତେଣୁ ସେ ପ୍ରଥମେ କହିଲେ, ଯତ୍ର ଧର୍ମସୁତ ରାଜା, ଦେଖ ଧର୍ମସୁତ ଧର୍ମରାଜଙ୍କର ପୁତ୍ର, ଆମେ କଲିକତା କହିଛୁ ଧର୍ମରାଜଙ୍କ ପୁତ୍ର ହିସାବରେ ଆସିଥିଲେ ଯୁଧିଷ୍ଠିର ମହାରାଜ, ଏବଂ ଗଦାପାଣି ବୃକୋଧର, ବୃକୋଧର ହେଉଛନ୍ତି ଭୀମ, ଯିଏକି ଖାଲି ଖାଲି ନୁହଁ, ତାଙ୍କର ନିଜର ଶକ୍ତି ବହୁତ ରହିଛି, ଦଶ ହଜାର ଶକ୍ତିର ବଳ ରହିଛି, କିନ୍ତୁ ତଥାପି ଗଦା ଧରିଛନ୍ତି, ସେ ଗଧା ଯୁଦ୍ଧରେ ସେ ନିପୁଣ, ଗଧା ଧରିକି ସେ ରହିଛନ୍ତି, କିନ୍ତୁ ସେଠି ମଧ୍ୟ ବିପଦ ରହିଛି, ଗଧା ପାଣି ବିପଦର। କୃଷ୍ଣ ସ୍ତ୍ରୀ ଗାଣ୍ଡିବ ଚାପ, ଅର୍ଜୁନଙ୍କର ଗୋଟେ ନାମ ହେଉଛି ମଧ୍ୟ କୃଷ୍ଣ, ଏବଂ ସିଏ ଯେଉଁ ଖାଲି ଅଛନ୍ତି ଅର୍ଜୁନ ତା ନୁହଁ, ତାଙ୍କର ଅସ୍ତ୍ରୀ ତାଙ୍କର ରହିଛି, ଗାଣ୍ଡିବ ଧରିକି ଗାଣ୍ଡିବ ଧନୁ ଧାରଣ କରିଛନ୍ତି, କିନ୍ତୁ ସୁହୃତ କୃଷ୍ଣ ଭଗବାନ କୃଷ୍ଣ ମଧ୍ୟ ସେଇଠି ରହିଛନ୍ତି, କିନ୍ତୁ ତତ୍ତ୍ୱ ବିପଦ, ସେଠି ମଧ୍ୟ ବିପଦ, ଆଉ କ'ଣ କହିବା, ସୁହୃତ କୃଷ୍ଣ ତତ୍ତ୍ୱ ବିପଦ। ଏଇ ଯେଉଁ ପ୍ରଶ୍ନ ପଚାରିଲେ ଅନ୍ୟମାନେ, ସେଠି ମୁନି ଋଷିମାନେ ଅଛନ୍ତି, ମହାଜନ ଯେଉଁ ପ୍ରଶ୍ନ ପଚାରିଲେ ସେ ପ୍ରଶ୍ନରୁ କିଏ ଉତ୍ତର ଦେବ, ମହାଜନ ପ୍ରଶ୍ନ ପଚାରୁଛନ୍ତି କିଏ ଉତ୍ତର ଦେବ, ତେଣୁ ନିଜେ ତା ପରଶ୍ଳୋକରେ କହିଲେ, ନିଜେ ତା ନହିଶ୍ୟ କରିଚିତ ରାଜନ ପୁମାନ ବେଦ ବିଦିଷିତମ ଯଦ୍ ବିଜିଜ୍ଞାସା ଯୁକ୍ତା ମୁହ୍ୟନ୍ତି କବୟ କିହି। ଇଏ ହେଉଛି ଏ ପ୍ରଶ୍ନ ସବୁ ପଚାରୁଥିଲେ, ବହୁତ ଲୋକ ପ୍ରଶ୍ନ ପଚାରୁଛନ୍ତି, କାହିଁକି ଏଇଟା ହେଲା, ଭକ୍ତିଚାର ମହାରାଜ ତାଙ୍କୁ ସବୁ ସାରା ପୃଥିବୀର ଭକ୍ତମାନ ପ୍ରାର୍ଥନା କଲେ, କାହିଁକି ସେ ଚାଲିଗଲେ, କାହିଁକି ସେ ଚାଲିଗଲେ, ତା ପ୍ରଶ୍ନର ଉତ୍ତର ଏଇଠି ଅଛି, ତୁମେ ପଢ଼ିଲେ ସିନା ଶୁଣିବ, ପଢ଼ିଲେ ସିନା ଜାଣିବ, ନହେଲେ ନ ପଢ଼ିଲେ ଶୁଣିଲେ ସିନା ଜାଣିବ, ତ ପଢ଼ିବନି କି ଶୁଣିବ ନାହିଁ, କେମିତି ପ୍ରଶ୍ନ ତୁମର ଉତ୍ତର ହେବ, ତୁମର ସନ୍ଦେହ ରହିବ ସବୁ। ମୁନି ଋଷିମାନେ ମଧ୍ୟ ଜାଣିପାରିଲେ ନାହିଁ ସେ ପ୍ରଶ୍ନର ଉତ୍ତର, ସ୍ୱୟଂ ଭୀମ କ'ଣ ସ୍ୱୟଂ ଭୀଷ୍ମଦେବ ତାର ଉତ୍ତର ଦେଲେ, ତା ପରଶ୍ଳୋକର ସେ ଉତ୍ତରଟି ଦେଇଛନ୍ତି, ନହି ଅଶ୍ୟ କରିଚିତ ରାଧନ ପୁମାନ ବେଦ ବିଦିଷିତମ ଯଦ୍ ବିଜ୍ଞାସା ଯୁକ୍ତା ମୁହ୍ୟନ୍ତି କବେ କିହି। ଭଗବାନଙ୍କ ଲୀଳାକୁ ବୁଝିବା ଏତେ ସହଜ ନୁହଁ, ବୁଦ୍ଧିମାନ ବ୍ୟକ୍ତିମାନେ ମଧ୍ୟ ମୋହ ହୋଇଯାଆନ୍ତି, ଅନ୍ୟମାନଙ୍କ କଥା କ'ଣ କହିବା। ନହି ଅଶ୍ୟ କରିଚିତ ରାଧନ, ହେ ରାଧନ, ଏଇଟାକୁ ଭୀଷ୍ମଦେବ କହୁଛନ୍ତି ଯୁଧିଷ୍ଠିର ମହାରାଜକୁ, ଯୁଧିଷ୍ଠିର ମହାରାଜ ଶୋକ ଦୂର ହେଉନାହିଁ, କିନ୍ତୁ ଭଗବାନ ଯେତେ ବୁଝେଇଲେ, ଅନ୍ୟ ସବୁ ରହିଛନ୍ତି ମୁନି ଋଷିମାନେ ବ୍ୟାସଦେବ ଇତ୍ୟାଦି ଯେତେ ବୁଝେଇଲେ ମଧ୍ୟ ମହାଭାରତ ଯୁଦ୍ଧ ପରେ ଯୁଧିଷ୍ଠିର ମହାରାଜଙ୍କ ଶୋକ ଦୂର ହେଲା ନାହିଁ। ମହାଭାରତ ଯୁଦ୍ଧ ପୂର୍ବରୁ ଅର୍ଜୁନଙ୍କର ମୋହ ଦୂର ହୋଇଗଲା, କିନ୍ତୁ ମହାଭାରତ ଯୁଦ୍ଧ ପରେ ଭଗବାନ ନିଜେ ଯୁଧିଷ୍ଠିର ମହାରାଜକୁ ଏତେ ଜ୍ଞାନ ଦେଲେ ମଧ୍ୟ ତାଙ୍କର ଶୋକ ଦୂର ହେଲା ନାହିଁ, ତେଣୁ ସେ ଯେତେବେଳେ ଆସି ଭୀଷ୍ମଦେବଙ୍କ ପାଖରେ ଆସି ପହଞ୍ଚିଲେ ତାଙ୍କର ଶୋକ ଦୂର ହେଲା, ତେଣୁ ସେ ତାଙ୍କୁ ସମ୍ବୋଧନ କରି କହୁଛନ୍ତି, ନହି ଅଶ୍ୟ କରିଚିତ ରାଜନ, ହେ ରାଜନ, ତୁମେ କାହିଁକି ସୂଚନା କରୁଛ, ଭଗବାନଙ୍କ ଲୀଳାକୁ କେହି ବୁଝିପାରିବେ ନାହିଁ, ନହି ଅଶ୍ୟ କରିଚିତ ରାଜନ ପୁମାନ ବେଦ ବିଦିଷିତମ କେହି ଜାଣିପାରିବେ ନାହିଁ, ଯଦ୍ ବିଜିଜ୍ଞାସା ଯୁକ୍ତା, ଯଦି ଜଣେ ଜିଜ୍ଞାସା କରିବା ପାଇଁ ଚାହିଁବ କାହିଁକି ଭଗବାନ ଏ ଲୀଳା କଲେ, ନା ମୁହ୍ୟନ୍ତି କବେ ପିହି, ବିଦ୍ୱାନ ବ୍ୟକ୍ତିମାନେ ମଧ୍ୟ ମୋହ ହୋଇଯିବେ, ଆଉ ଅନ୍ୟମାନଙ୍କ କଥା କ'ଣ କହିବା, ମୁହ୍ୟନ୍ତି କବେ ପିହି। ତେଣୁ ଏଇଭଳି ଭାବରେ ପାଣ୍ଡବମାନେ ସବୁ ସହୁଛନ୍ତି, ଯୁଧିଷ୍ଠିର ମହାରାଜ ଜାଣିଲେ ଏ କଥା, ଭୀମା ଆସି କହିଲେ ମଧ୍ୟ ମୋତେ ବିଷ ଲଡ଼ୁ ଦେଇଯାଇଥିଲେ, ମୁଁ ମୃତ୍ୟୁବରଣ କରିଥିଲି, ଏଇଭଳି ଭାବରେ କଥା ପାଣ୍ଡବମାନେ ଜାଣିଲେ, କିନ୍ତୁ ସେ ପ୍ରକାଶ କଲେ ନାହିଁ କାହାକୁ, କ'ଣ ସେଟାକୁ ଅବଜେକ୍ସନ୍ କଲେ ନାହିଁ, ସବୁ ସହିଲେ ସେ ଭଗବାନଙ୍କ ଇଚ୍ଛା। ଏଇଭଳି ଭାବରେ ପିଲାଦିନରୁ ସବୁ ରହିଛନ୍ତି, ସବୁ ପ୍ରକାର ବୈଷମ୍ୟ ଆଚରଣ କରୁଛନ୍ତି ଧୃତରାଷ୍ଟ୍ର ତାଙ୍କ ପ୍ରତି, ତେଣୁ ବୈଷମ୍ୟ ଆଚରଣ କଲେ ମଧ୍ୟ ସେ ସବୁ ସହୁଛନ୍ତି ଭଗବାନଙ୍କ ଇଚ୍ଛା। ସେଥିପାଇଁ ଯୁଧିଷ୍ଠିର ମହାରାଜଙ୍କର ଗୋଟେ ନାମ ହେଉଛି ଅଜାତ ଶତ୍ରୁ, ଯଦିଓ ଛୋଟ ପିଲାଦିନୁ ଏମାନେ ସବୁ ଚାହିଁଥିଲେ ତାଙ୍କୁ ହତ୍ୟା କରିବା ପାଇଁ, ତାଙ୍କ ଶତ୍ରୁ ହିସାବରେ କାର୍ଯ୍ୟ କରୁଥିଲେ, କିନ୍ତୁ ତାଙ୍କ ନାଁ ହେଉଛି ଅଜାତ ଶତ୍ରୁ, କେହି ଯୁଧିଷ୍ଠିର ମହାରାଜ ଜାଣୁନଥିଲେ ଏ ମୋର ଶତ୍ରୁ ବୋଲି, ଯୁଧିଷ୍ଠିର ମହାରାଜ ଜାଣୁଥିଲେ ଏ ଭଗବାନଙ୍କ ଇଚ୍ଛା, କାମୟସ କ୍ରୋଧୟସ ରଜଗୁଣ ସମୁଦ୍ଭବ ମା ସନ ମା ପାପା ବିଧି ଏନମ ଇଏ ବୈରିଣମ, ଆଉ କେହି ଆମର ବୈରୀ ନାହାନ୍ତି, ଆଉ କେହି ଆମର ଶତ୍ରୁ ନାହାନ୍ତି, ଏସବୁ କାମ କ୍ରୋଧ ଇତ୍ୟାଦି ଏମାନେ ଆମର ଶତ୍ରୁ। ପାଣ୍ଡୁପୁତ୍ର ଯୁଧିଷ୍ଠିର ମହାରାଜ ଧର୍ମରାଜ ସେ ଏଇସବୁ ଆଚରଣ କରି ଦେଖାଉଛନ୍ତି, ଧର୍ମରାଜ କିଭଳି ଭାବରେ ଇଏ କରିବେ, ଜନ୍ମରୁ ଦେଖନ୍ତୁ, ଜନ୍ମରୁ ଅନ୍ତିମ ସମୟ ପର୍ଯ୍ୟନ୍ତ ତାଙ୍କର କଥା ଯଦି ଆରମ୍ଭ କୁହାଯିବ ତାହେଲେ ଭଗବାନ କଥା ଆସିବ। ଧର୍ମରାଜ ପରୀକ୍ଷିତ ମହାରାଜ ଏମାନେ ସବୁ ଏଇଭଳି ଭାବରେ ଉନ୍ନତ ଭକ୍ତ, ତାଙ୍କର ବିଷୟରେ ଆମେ ଶୁଣୁଛେ, ଆମକୁ ସୌଭାଗ୍ୟ ମିଳୁଛି, ଆଉ ଯେଉଁ ତେଣୁ ଯାହା ବି ହେଉ ଏଇଭଳି ଭାବରେ ରହିଛି ପଠାଇଲେ, ଯାହା ସମନବର୍ତ୍ତିତ ନୁହଁ, ନିଶ୍ଚିନ୍ତ ଭାବରେ ସିଏ ସମ ବ୍ୟବହାର କରୁନାହାନ୍ତି, ଠିକ୍ ଭାବରେ ବ୍ୟବହାର କରୁନାହାନ୍ତି, ବୈଷମ୍ୟ ବ୍ୟବହାର କରୁଛନ୍ତି, ତେଣୁ ଦୁଷ୍ପୁତ୍ର ବସୋ ଅନ୍ଧଦୃକ୍, କାହିଁକି ଇଏ କରୁଛନ୍ତି, ଯଦିଓ ଧୃତରାଷ୍ଟ୍ରଙ୍କ କିଛି ଜ୍ଞାନ ଅଛି କିନ୍ତୁ ତଥାପି ସେ ତାଙ୍କର ଯେଉଁ ଦୁଷ୍ପୁତ୍ର ସବୁ ରହିଛନ୍ତି, 100 ପୁତ୍ର, ଏସବୁ ପାପର ପ୍ରତୀକ ସବୁ ଦୁଷ୍ପୁତ୍ର ସେମାନେ, ଆମେ କହିଥିଲେ ପୁତ୍ରର ବିଭିନ୍ନ ସ୍ତର ରହିଛି, କିଏ ଉତ୍ତମ କିଏ ମଧ୍ୟମ କିଏ ଅଧମ କିଏ ପୁତ୍ର ନୁହଁ, ଏଇସବୁ କଥା ଆମେ କହିଥିଲେ, ଏମାନେ ସବୁ ଦୁଷ୍ପୁତ୍ର। ଦୁଷ୍ପୁତ୍ର ବସଗୋ ଅନ୍ଧଦ୍ରୁକ୍, ଇଏ ତ ଏକରେ ସହଜରେ ଅନ୍ଧ, ଦୁଇରେ ଦୁଷ୍ପୁତ୍ରଙ୍କ ଅଧୀନରେ ପରିଚାଳିତ ହେଉଛନ୍ତି, ଆଉ ସେ କ'ଣ ବ୍ୟବହାର କରିବେ। ତେଣୁ ଏହିଭଳି ଭାବରେ ଆମର ଇଏ କହୁଛନ୍ତି ଜୀବ ଗୋସ୍ୱାମୀ କହୁଛନ୍ତି ତାଙ୍କର ବୈଷ୍ଣବ ତୋଷଣୀରେ, ଦୁଷ୍ପୁତ୍ର ବଶତଃ, ଦୁଷ୍ପୁତ୍ର ବଶ, ପୁତ୍ରମାନେ ଯଦି ମାନଙ୍କର ବହୁତ ଉନ୍ନତ ସ୍ଥିତିରେ ଥାଆନ୍ତେ, ବହୁତ ଜ୍ଞାନୀ ଥାଆନ୍ତେ, ତାଙ୍କ କଥା ଶୁଣିଥାନ୍ତେ, ସେଇଟା ବି ନୁହଁ। ଦୁଷ୍ପୁତ୍ର ସେମାନେ ସବୁ କ'ଣ, ସବୁ ଅସୁର। ଦୁଷ୍ପୁତ୍ର ବଶତଃ କୁତଃ, କ'ଣ ପାଇଁ ଏଇଟା ହେଉଛି ନା ଦିନ ଧି, ସେମାନଙ୍କର ଧି ବା ବୁଦ୍ଧି ମଧ୍ୟ ଉନ୍ନତ ନୁହଁ। ପୁତ୍ରମାନଙ୍କ ବୁଦ୍ଧି ହେଉଛି ବହୁତ ଦିନ ଧି, ନୀଚ ଚେତନାରେ ଅଛନ୍ତି ସେମାନେ, ଅସୁର ଚେତନାରେ ଅଛନ୍ତି। ତଥାପି କୁତଃ, ସେଇଟା ପୁଣି କାହିଁକି ହେଲା ନା ଅନ୍ଧ, ସେ ପୁଣି ଅନ୍ଧ, ନିଜେ ଅନ୍ଧ, ଧୃତରାଷ୍ଟ୍ର ହେଉଛନ୍ତି ଅନ୍ଧ। ତଥାଧିନା ସାମୁଦ୍ରିକ ବହୁ ଦୋଷ ସ୍ମରଣାତ୍, ସାମୁଦ୍ରିକ ଦୋଷ ସବୁ ରହିଛି, ତାଙ୍କ ହାତରେ ସବୁ ରେଖା ସବୁ ରହିଛି, ହାତରେ ଦେଖା ଜଣେ ପଢ଼ିଦେଲେ ଏଇସବୁ ରହିଛି, ଆଉ ତୁମର ସବୁ ଏଇସବୁ ଦୋଷ ଅଛି, ଜଣେ ପଢ଼ିଦେବ ସାମୁଦ୍ରିକ, ହାତରେ ରେଖା ସବୁ ରହିଛି, ଏଇସବୁ ରହିଛି। ତେଣୁ ଏମିତି କୁହାଯାଉଛି, ଆପରଶ କରି କୁହାଯିବ, ଯଦିଓ ଭଗବାନ ସିଏ ଆପରେ କହୁଛନ୍ତି, ଗଛ ଜାଣିବି, ଗଛ ଜାଣି ତ ତାଙ୍କୁ କହିଲେ, ତୁମେ ଯାଅ ଅକ୍ରୁଢ଼, ତୁମେ ଯାଅ ଜାଣି, ତୁମେ ବୁଝ, ଖବର ନିଅ କ'ଣ ଘଟଣା। ଗଛ ଜାଣି ଗଛ ଜାଣି ତଦ୍ଭୃତଂ, ତାଙ୍କର କ'ଣ ସବୁ କରୁଛନ୍ତି ସେ ସବୁ ବୁଝ, ଜାଣି ବୁଝ। ଅଧୁନା ସାଧୁ ଅସାଧୁ ବା, ଏ ସାଧୁ ଭାବରେ ବ୍ୟବହାର କରୁଛନ୍ତି ନା ଅସାଧୁ ଭାବରେ ବ୍ୟବହାର କରୁଛନ୍ତି। ବିଜ୍ଞାନ ତତ୍ ବିଧାଶ୍ୟାମ, ମୁଁ ଏଇଟା ଜାଣିଲା ପରେ ମୁଁ କିଛି ବ୍ୟବସ୍ଥା କରିବି, ଭଗବାନ କହିଲେ। ସଂ ଶ୍ରୁଦାଂ ଭବେତ୍, ଯଥା ସଂ, ଯେମିତି ସେମାନଙ୍କର ଆମର ପାଣ୍ଡବମାନଙ୍କର କେମିତି ସେମାନେ ସୁଖରେ ରହିବେ ସେଥିପାଇଁ ମୁଁ ବ୍ୟବସ୍ଥା କରିବି, କାରଣ ସେ ଆମର ଶ୍ରୁତ, ଆମେ ମଧ୍ୟ ତାଙ୍କର ଶ୍ରୁତ, ତୁମେ ମଧ୍ୟ ଅକ୍ରୁଡ଼, ମଧ୍ୟ ତୁମେ ମଧ୍ୟ ତାଙ୍କର ଶ୍ରୁତ, ଏହିଭଳି ଭାବରେ ବ୍ୟବସ୍ଥା କରିବା। ତେଣୁ ପରସ୍ପର କହୁଛନ୍ତି, ଇତି ଅକ୍ରୁଡ଼ଂ ସମାଧିଶ ଭଗବାନ ହରିଶ୍ୱର ସଂକର୍ଷଣ ଉଦ୍ଧବାଭ୍ୟାମ ବୈ ତଥା ସ୍ୱଭବନ ଯଜୌ, ଏହିଭଳି ଭାବରେ କହିକିରି ଭଗବାନ, ଇତି ଅକ୍ରୁଡ଼ଂ ସମାଧିଶ୍ୟ, ଅକ୍ରୁଡ଼ଙ୍କୁ ଏହିଭଳି ଭାବରେ କହିକିରି ଭଗବାନ ହରିଶ୍ୱର, ଯଦିଓ ସେ ଭଗବାନ, ସେ କିଛି ଭଗବାନ ଏଠି କହିଲେ ଇଏରେ ଭଗବାନ, ସିଏ ଚାହିଁଲେ ସବୁକିଛି କରିପାରିବେ, ସମ୍ୟକ ଐଶ୍ୱର୍ଯ୍ୟାଦି ପୂର୍ଣ୍ଣ, ସବୁକିଛି ଐଶ୍ୱର୍ଯ୍ୟ ରହିଛି, ଭଗବାନ ଇଚ୍ଛା ମାତ୍ରକେ କରମାନେ ଧ୍ୱଂସ ହୋଇଯାଇଥାନ୍ତେ। ପୁଣି ଭଗବାନ ଖାଲି ନୁହଁ, ହରି ହରି କହିଲେ ମନସ୍ୟବ ଦୁଷ୍ଟ ସଂହାର ସମର୍ଥୋପି, କେବଳ ମନରେ ଚିନ୍ତା କରିଦେଲେ ଦୁଷ୍ଟ ସବୁ ମୃତ୍ୟୁବରଣ କରିବେ, ହରି ଶବ୍ଦ ବ୍ୟବହାର କରାଗଲା। ଆଉ ପୁଣି ଈଶ୍ୱର, ସେ ପୁଣି ଈଶ୍ୱର, ଈଶ୍ୱର କହିଲେ ସର୍ବନିୟନ୍ତା, ସବୁକିଛି ନିୟନ୍ତ୍ରଣ କରୁଛନ୍ତି, ଏମିତି କିଛି ନାହିଁ ଯେ କୌରମାନେ ଯେଉଁ କାର୍ଯ୍ୟ କରୁଛନ୍ତି ତାଙ୍କ ନିୟନ୍ତ୍ରଣ ବାହାରେ, ଭଗବାନଙ୍କ ଇଚ୍ଛା ବିରୁଦ୍ଧରେ ସବୁ ହେଉଛି ଅନୁପ୍ରଦା। ଏହିଭଳି ଭାବରେ ଭଗବାନ କହିକିରି, ଇତି ଅକ୍ରୁଡ଼ ସମାଧିଶ୍ୟ ଭଗବାନ ହରିଶ୍ୱର ସଂକର୍ଷଣ ଉଦ୍ଧବା ଭ୍ୟାଭ୍ୟାଂ, ସଂକର୍ଷଣ ବା ବଳରାମ ଏବଂ ଉଦ୍ଧମଙ୍କ ସହିତ ଭାଇ ତଥା ସ୍ୱଭବନ ଯଜୌ, ନିଜ ଭବନକୁ ଚାଲିଗଲେ, ସ୍ୱଭବନ ଯଜୌ। ତେଣୁ ଏଠି ଯେଉଁ କୁହାଯାଉଛି ଭଗବାନ ଯଜୌ, ଏକ ବଚନରେ କୁହାଯାଇଛି, ତାଙ୍କୁ କହିଲେ ଗଛ, ଏକ ବଚନରେ କୁହାଗଲା, କାହିଁକି ଆଉ ସେନା ଦିନ ହେବା ଦରକାର ନାହିଁ, ସେନା ଚାହିଁଥିଲେ ସେନାକୁ ପଠାଇ ପାରିଥାନ୍ତେ ଭଗବାନ, କିନ୍ତୁ ପ୍ରଥମେ ଅକ୍ରୁଡ଼ଙ୍କୁ ପଠାଇଲେ, ଗଛ ଏକ ବଚନରେ କୁହାଯାଇଛି, ତୁମେ ସେନାମାନଙ୍କୁ ନେବା ଦରକାର ନାହିଁ, ତୁମେ ଏକୁଟିଆ ଯାଅ, ଯାଇକରି ସବୁ ଦେଖ, ଗବେଷଣା ପର୍ଯ୍ୟବେକ୍ଷଣ କରି ଦେଖ, ଖବର ଦିଅ କ'ଣ ହେଉଛି ଘଟଣା। ତେଣୁ ଏହିଭଳି ଭାବରେ ସବୁ କଥା 48 ଅଧ୍ୟାୟ ଶେଷ ହେଲା, ଆସନ୍ତାକାଲି 49 ଅଧ୍ୟାୟ ଆରମ୍ଭ ହେବ, ଆମର କଥା କେଉଁଠି ବିଶ୍ରାମ ଦେବା, ସମୟ ହୋଇଗଲା। जय श्रीमद्भागवतम की जय श्री प्रभुपाद महाराज की जय श्री गुरुदेव की सम्वेद गौर भक्तवृंद की निताई गौर प्रमानंदे।